ॐ नमो भगवते वासुदेवाय।
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 श्रीमद् भगवद गीता अष्टादश अध्याय श्लोक छ नम्बर अठर अध्याय श्लोक छ
नियतस तु संन्यास
नियतस
एतानपि तु कर्माणि
एतानि अपि तु कर्माणि
संगं त्यक्त्वा फलानि च
संगं त्यक्त्वा फलानि च
कर्तव्यानीतिमेपार्थ निश्चितं मतमुत्तमम्
निश्चितं मतमुत्तमम्
एतानपि तु कर्माणि
एतानि अपि तु कर्माणि
संगं
त्यक्त्वा फलानि च
कर्तव्यानीतिमेपार्थ
निश्चितं मतमुत्तमम् एतानि अपि तु कर्माणि संगं त्यक्त्वा फलानि च कर्तव्यानीतिमेपार्थ निश्चितं मतमुत्तमम् शब्दानुवाद एतानि एषु अपि निश्चिंत भावे तु निश्चय कर्माणि कर्मसु संगम संग त्यक्त्वा त्यागकरी फलानि फलसु च मध्य कर्तव्यानि कर्तव्य हिसाबरे इति एहिपरि मे मोर पार्थ हे पृथापुत्र निश्चितं निश्चित मतं मत उत्तमं उत्तम लोकर अनुवाद ये समस्त कर्म और समस्त फलाकांक्षा त्याग करिबा उचित हे पृथा पुत्र ये सब कर्तव्य हिसाब से कराजवा उचित यह हूँ मोर शेष सिद्धांत भावार्थे प्रभुपाद महाराज कहते जदियो समस्त यज्ञ कर्म मानव को विशुद्ध कराए तथापि मानव ये यज्ञ कर्म मान अनुष्ठान कर ही कौन सी फल कामना करवा उचित नुहे अन्य कथा यहाँ कह पाए जो सब यज्ञ कर्म जीवन में भौतिक उन्नति निमित्त कराए ये सब त्याग करवा उचित किंतु जो सब यज्ञ कर्म व्यक्ति को विशुद्ध करे एवं दिव्य स्तर को उन्नत कराए सेगुड़ को बंद करवा उचित नुहे कृष्ण चेतना मार्ग रे सहायक सबकि समस्त कर्म को उत्साहित करवा उचित श्रीमद्भागवत मध्य कह भक्ति योग मार्ग रे भगवान को सेवा निमित्त जहाँ किसी कराए ग्रहणीय अटे यह हूँ सर्वोत्तम धर्म भगवान को सेवार सहायक होता जेकोसी कार्य यज्ञ किंबा दान आदि को भक्त स्वीकार करवा उचित कृष्ण अवस्थ भक्त सदानंद मातृवृंद अर्थात ब्रह्म जिज्ञासा श्रोतावृंद मान को आम आम कृतज्ञता ज्ञापन करम गोटे सुजोग प्रदान कले कि यही भगवद गीता पाठ कराई आज पवित्र पापमोचन एकादशी एकादशी आज रोच चैत्र मास चैत्र मास कृष्णपक्ष एकादशी तिथि आमर जो भगवान रामचंद्र आविर्भाव शुक्ल नवमी तिथि ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ ତିଥି। ତେଣୁ ଏ ଚୈତ୍ର ମାସ, ଏ ଦୁଇଟି ମାସ ଯେଉଁ ରହିଛି ଫାଲ୍ଗୁନ ଏବଂ ଚୈତ୍ର, ଏଇ ହେଉଛି ବସନ୍ତ ଋତୁ। ଭଗବତ ଗୀତାରେ ଭଗବାନ କହିଲେ ଋତୁନାମ କୁସୁମାଙ୍କର, ଋତୁମାନଙ୍କ ଭିତରେ ମୁଁ ହେଉଛି ବସନ୍ତ ଋତୁ, ଶ୍ରେଷ୍ଠ ଋତୁ। ଏହି ଋତୁରେ ଫାଲ୍ଗୁନ ମାସ ପୂର୍ଣ୍ଣମୀ ତିଥିରେ ଆସିଲେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ, ଏବଂ ଚୈତ୍ର ମାସ ଶୁକ୍ଳ ନବମୀ ତିଥିରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି। ଯାହା ହଉ, ଏଇର ବର୍ତ୍ତମାନ ଆଜି ଏଇ ଯେଉଁ ଆମର ଚାଲିଛନ୍ତି ପ୍ରୋଗ୍ରାମ କଥା ଚାଲିଛନ୍ତି ବୋଲି ସେଥିପାଇଁ ଆମେ କହିଦେଲେ ଏଇଟା। ତେଣୁ ଏ ଅଷ୍ଟାଦଶ ଅଧ୍ୟାୟ ଆପଣମାନେ ରେଗୁଲାରଲି ଶ୍ରବଣ କରୁଛନ୍ତି, ଆମକୁ ମଧ୍ୟ କେତେଥର ସୁଯୋଗ ମିଳିଛି ଆମେ କଥା କହିଛେ। ତେଣୁ ଇଏ ଅଷ୍ଟାଦଶ ଅଧ୍ୟାୟରେ ଯେଉଁ ରହିଛି, ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ସତର ଅଧ୍ୟାୟରେ ସରିଯାଇଛନ୍ତି। ଅଠର ଅଧ୍ୟାୟଟି ହେଉଛି ସପ୍ଲିମେଣ୍ଟାରୀ ବୋଲି କୁହାଯାଉଛି, ଏକ୍ସଟ୍ରା ମାନେ ଆଉ ଥରେ କୁହାଯାଇଛି, ସେସବୁ ଜିନିଷ ସବୁ ଥରେ କୁହା ସରିଛି ସବୁ। ଅଷ୍ଟାଦଶ ଅଧ୍ୟାୟ ଏଇଟା ହେଉଛି ଆଉ ଥରେ ଅଧିକା କୁହାଯାଇଛି। ସତର ଅଧ୍ୟାୟରେ ପ୍ରକୃତରେ ସବୁ ଗୀତାର ଯେଉଁ ଜ୍ଞାନ ଅଛି ଭଗବାନ ଦେଇଦେଇଛନ୍ତି, ପ୍ରଭୁପାଦ ମହାରାଜ ଏହିଭଳି ଭାବରେ କହିଛନ୍ତି। ଯାହା ହଉ, ଅଷ୍ଟାଦଶ ଅଧ୍ୟାୟର ଶୀର୍ଷକ ହେଉଛି ମୁଖ୍ୟ ସନ୍ନ୍ୟାସ ଯୋଗ। ଏ ସନ୍ନ୍ୟାସ ବିଷୟରେ ବିଭିନ୍ନ ସ୍ଥାନରେ ଭଗବାନ କହିଛନ୍ତି। ଷଷ୍ଠ ଅଧ୍ୟାୟରେ ଆପଣମାନେ ଶୁଣିବେ ଭଗବାନ କହିଛନ୍ତି, ଅନାଶ୍ରିତ କର୍ମଫଳଂ କାର୍ଯ୍ୟଂ କର୍ମ କରୁଛି ଯ ସ ସନ୍ନ୍ୟାସୀ ସ ଯୋଗୀ ଚ ନ ନିରଗ୍ନି ନ ଚାକ୍ରିୟ। ଷଷ୍ଠ ଅଧ୍ୟାୟର ଆରମ୍ଭରେ ପ୍ରଥମ ଶ୍ଳୋକଟି ହେଉଛି ଏଇଟା, ଅନାଶ୍ରିତ କର୍ମଫଳଂ। ସନ୍ନ୍ୟାସ କହିଲେ ଯେଉଁ ସମସ୍ତେ କର୍ମ କରୁଛନ୍ତି, କର୍ମଫଳକୁ ଆଶା ରଖିକିରି ସମସ୍ତେ କର୍ମ କରୁଛନ୍ତି। ଏମିତିକି ଆମେ ଦେଖିବା ନାହିଁ ଯେ କର୍ମଫଳକୁ ଆଶା ନ ରଖି କର୍ମ କରିବାର। କର୍ମ ଆମର ଯେଉଁ କୁହାଯାଇଛି ଭଗବତ ଗୀତାର ଗୋଟେ ଶ୍ଳୋକ ଅଛନ୍ତି, କର୍ମଣ୍ୟ ବା ଅଧିକାର ଅସ୍ତୁ ମା ଫଳେଛୁ କଦାଚନ। ଆମର କର୍ମର ଅଧିକାର ଅଛି କିନ୍ତୁ ଫଳର ଅଧିକାର ନାହିଁ। କିନ୍ତୁ ସମସ୍ତେ ଯେଉଁ କାର୍ଯ୍ୟ କରୁଛନ୍ତି, ଏଇଟାକୁ ଏମିତି କଲେ ଆମେ ଏହା ପାଇବା, ଏଇ ଲକ୍ଷ୍ୟରେ ସବୁ କାର୍ଯ୍ୟ କରୁଛନ୍ତି। କର୍ମଫଳକୁ ଉପଭୋଗ ନ କରିବା ପାଇଁ ସେମିତି ଖୁବ୍ କ୍ୱଚିତ ଲୋକ ରହିଛନ୍ତି। ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଉଛି ସାଧାରଣତଃ ଭଗବାନ ଭକ୍ତମାନେ ଏଇ କର୍ମଫଳ ପ୍ରତି ଆଶା ନ ରଖିକିରି କର୍ମ କରନ୍ତି। ତେଣୁ ଏଇ ଯେଉଁ କର୍ମ ହେଉଛି, ତେଣୁ କର୍ମ କରିବା ମାନେ ନିଶ୍ଚିତ ଭାବରେ ତା'ର ଫଳ ମିଳିବ। ଯେଉଁ କୁହାଗଲା ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଯଜ୍ଞାର୍ଥତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ। ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଉଛି, ସେ କର୍ମଟା ଆମକୁ ପ୍ରକୃତରେ ଭଗବତ ଧାମକୁ ନେବା ପାଇଁ ଆମକୁ ସାହାଯ୍ୟ କରିବ। କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କରାଯାଉନାହିଁ, ପୁଣ୍ୟକର୍ମ ହେଉ ବା ପାପକର୍ମ ହେଉ, ଇଏ ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ। ଯଜ୍ଞାର୍ଥାତ୍ କର୍ମଣ ଅନ୍ୟତ୍ର ଲୋକୟଂ କର୍ମବନ୍ଧନ। ସେ କର୍ମଫଳ ଅନୁସାରେ ଜଣେ ବନ୍ଧନ ହେବ, ଜଣେ ମୁକ୍ତ ହେବ। ଯେଉଁ ରହିଛି ଯେଉଁ ଅନ୍ୟ ମୁକ୍ତ ହେବା ମାନେ ସେଇଟା ଆଉ ବନ୍ଧନ ନୁହଁ, ମୁକ୍ତ ହେବ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯିବ ସେଇଟା ଆମକୁ ମୁକ୍ତ କରିଦେବ, ଆମକୁ ଭୌତିକ ଜଗତର ବନ୍ଧନରୁ ମୁକ୍ତ କରିବ। କିନ୍ତୁ ଆଉ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କରାଯାଉନାହିଁ, ଯେତେ ଭଲ କର୍ମ ହେଉ ବା ଯେତେ ଖରାପ କର୍ମ ହେଉ, ସବୁକିଛି ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ। ଯେମିତି ତଥାକଥିତ ଭୌତିକ ଜଗତରେ ବହୁତ ପୁଣ୍ୟକାର୍ଯ୍ୟ ସବୁ ରହିଛି, ଏ ପୁଣ୍ୟକାର୍ଯ୍ୟ ଫଳରେ ଯେଉଁମାନେ ଲୋକମାନେ ବିଭିନ୍ନ ପ୍ରକାର ଯଜ୍ଞ କରୁଛନ୍ତି, ଦାନ କରୁଛନ୍ତି ବା ତପସ୍ୟା କରୁଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆର ଫଳ ଆମେ ଭୋଗ କରିବା। ତେଣୁ ସେ ଅନୁସାରେ ସେମାନେ ଯେମିତି ସ୍ୱର୍ଗ ଯଜ୍ଞ ଗୀତାରେ ବୈଦିକ ଶାସ୍ତ୍ରରେ ବିଶେଷ ଭାବରେ ବେଦରେ ତିନୋଟି ବେଦ ଯେଉଁ ରହିଛି, ଚାରୋଟି ବେଦ ରୁହେ, ତିନି ବେଦରେ ତ୍ରୈବିଦ୍ୟା ମାଂ ସୋମପା ଭୂତ ବାପା, ତ୍ରିବେଦ ଯେଉଁ ରହିଛି ଋଗ୍ବେଦ ସମବେଦ ଏବଂ ଯଦୁର୍ବେଦ, ଏ ତିନି ବେଦରେ ବିଶେଷ ଭାବରେ ବିଭିନ୍ନ ପ୍ରକାର କର୍ମକାଣ୍ଡୀୟ ଯଜ୍ଞର ବିଷୟରେ ବର୍ଣ୍ଣନା କରାଯାଇଛି। ଏ ଯଜ୍ଞ ଫଳ ସେମାନେ ଭୋଗ କରିବା ପାଇଁ ଚାହାନ୍ତି, ତେଣୁ ସେମାନେ ସ୍ୱର୍ଗଲୋକକୁ ଯାଆନ୍ତି, ସ୍ୱର୍ଗଲୋକକୁ ଯିବେ। କିନ୍ତୁ ସ୍ୱର୍ଗଲୋକକୁ ଗଲେ ମଧ୍ୟ ଏ ଭୌତିକ ଜଗତ ଭିତରେ ସେ ରହିଛି, କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଙ୍କୁ ବିଶାନ୍ତି। ଯେଉଁ କିଣ ପୁଣ୍ୟକର୍ମ ଫଳ ଅନୁସାରେ ସେ ଯେଉଁ ସ୍ୱର୍ଗ ଭୋଗ କଲେ, ପୁଣ୍ୟକର୍ମ ସରିଗଲା ପରେ ପୁଣି ଆଉ ଥରେ ଆସିବେ। ଆଉ ଏଇଭଳି ଏଇଟା ପୁଣ୍ୟକର୍ମ, ପାପକର୍ମ କଲେ ଲୋକମାନେ ବିଭିନ୍ନ ପ୍ରକାର ନର୍କକୁ ସବୁ ରହିଛି। ଭାଗବତ ପଞ୍ଚମ ସ୍କନ୍ଧରେ ଛବିଶ ଅଧ୍ୟାୟରେ 28 ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପାପ କର୍ମର ଫଳ ଅନୁସାରେ ସେମାନେ ସବୁ ନର୍କ ଭୋଗ କରିବେ। ତେଣୁ ଇଏ ଯେଉଁ ଯଜ୍ଞ, ଯଜ୍ଞ କହିଲେ ଯେଉଁ ବେଦରେ ଅନୁମୋଦିତ କର୍ମକୁ ଯଜ୍ଞ ବୋଲି କୁହାଯାଉଛି। ଯଜ୍ଞ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ଯଜ୍ଞ କ'ଣ ନା ଯେଉଁ ରହିଛି ଅନାଦ ଭଗବତୀ ଭୂତାନି। ଆଜି ଏକାଦଶୀରେ ଆମେ ଅନ୍ନ ପାଉନେ, କିନ୍ତୁ ଆଉ ଅନ୍ନ ନ ପାଇଲେ ମଧ୍ୟ ବିଭିନ୍ନ ପ୍ରକାର ଯେଉଁ ଫଳ ଇତ୍ୟାଦି ସବୁ ସବୁ ପାଉଛେ, ଏଇଟା ମଧ୍ୟ ସେଇଭଳି ସେଇ ଶସ୍ୟ ବା ଏଇଟା ଶସ୍ୟ ନୁହଁ, ଏ ଫଳ ଇତ୍ୟାଦି ଯେଉଁ ରହିଛି, ଯେଉଁ ଖାଦ୍ୟ ଏସବୁ ଖାଦ୍ୟ ପଦାର୍ଥ ସବୁ ରହିଛି, ଭଗବାନ ମାନେ କ'ଣ ଏଇଟାକୁ ଅନାଦ ଶବ୍ଦର ଅର୍ଥରେ ସବୁ ସବୁ ଖାଦ୍ୟକୁ ବୁଝାଉଛନ୍ତି। ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ସବୁକିଛି ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ଇଏ ହେଉଛି କିଭଳି ଭାବରେ ନା ପର୍ଜନାଦ ଅନସମ୍ଭବ। ପର୍ଜନାଦ କହିଲେ ବୃଷ୍ଟି ମାଧ୍ୟମରେ ଏଇ ଶସ୍ୟ ଉତ୍ପନ୍ନ ହେଉଛି। ଆଉ ବୃଷ୍ଟି କେମିତି ହେଉଛି ନା ଯଜ୍ଞାତ ଭବତୀ ପର୍ଜନ, ଯଜ୍ଞ ଯଜ୍ଞ ମାଧ୍ୟମରେ ଏଇ ବୃଷ୍ଟି ହେଉଛି। ଯଜ୍ଞ କହିଲେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ। କର୍ମ କହିଲେ ବେଦରେ ଅନୁମୋଦିତ କର୍ମକୁ ଯଜ୍ଞ ବୋଲି କୁହାଯାଉଛି। ଯେମିତି ଆମେ ଭଗବତ ଗୀତା ପାଠ କରୁଛୁ ଇଏ ମଧ୍ୟ ଗୋଟେ ଯଜ୍ଞ। ଏ ଅଧ୍ୟାୟରେ ଆସିବ ଅଷ୍ଟାଦଶ ଅଧ୍ୟାୟରେ ଅନ୍ତିମରେ ଭଗବାନ କହିବେ ସେଇଟା ଅଦ୍ୟସତ ଚଜେଇ ଇମଂ ଧର୍ମ୍ୟଂ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞେନ ତେନାମ ଇଷ୍ଟସ୍ୟା ମେତିମି ମତି। ଯେଉଁମାନେ କେବଳ ଭଗବତ ଗୀତାକୁ ଅଧ୍ୟୟନ କରିବେ ବା ଶ୍ରବଣ କରିବେ ବା କୀର୍ତ୍ତନ କରିବେ ଏମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ। ଅଦ୍ୟସତ ଚଜେଇ ଇମଂ ଧର୍ମ୍ୟଂ ସମ୍ବାଦ ମହାବୟୋ, ଭଗବତ ଗୀତା ଆମେ ପାଠ କରୁଛୁ ମାନେ ଏ ଗୋଟେ ଯଜ୍ଞ। ଏଇଭଳି ଭାବରେ ଅନେକ ଯଜ୍ଞ କଥା ବେଦରେ ବର୍ଣ୍ଣନା କରାଯାଇଛି। କର୍ମ ବ୍ରହ୍ମ ବିଧି, କେଉଁ କର୍ମ ଆମେ କରିବା ନା ବେଦରେ ସେ କର୍ମ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଜଣେ ଚିନ୍ତା କରିବ ବେଦ ତ ଜଣେ ମନୁଷ୍ୟ ଜଣେ ଲେଖିଛନ୍ତି ନା ନା ବ୍ରହ୍ମ ଅକ୍ଷର ସମୁଦ୍ଭବ, ବେଦ ଭଗବାନଙ୍କ ନିଶ୍ୱାସରୁ ଜାତ ହେଉଛନ୍ତି। ବ୍ରହ୍ମ ବେଦ ବ୍ରହ୍ମ ଅକ୍ଷର ସମୁଦ୍ଭବ, ତେଣୁ ଇଏ ଭଗବାନ ଗୋଟେ ଚକ୍ର ସୃଷ୍ଟି କରିଛନ୍ତି। ଏଇଭଳି ଭାବରେ ଜଣେ ମନୁଷ୍ୟ ଜଣେ ପ୍ରାପ୍ତ ହେଉଛି ମାନେ ସେମାନେ ଏଇଭଳି ଭାବରେ ଏଇ ଚକ୍ର ଅନୁସାରେ କାର୍ଯ୍ୟ କରିବେ, କିନ୍ତୁ ଯେଉଁମାନେ ଏଇ ଚକ୍ର ଅନୁସାରେ କାର୍ଯ୍ୟ କରୁନାହାନ୍ତି ନାନ ଏବଂ ପ୍ରବର୍ତ୍ତିତ ଚକ୍ରଙ୍କୁ ନାନୁବର୍ତ୍ତିବା ଦିଅ ଅଘାୟୁ ଇନ୍ଦିରାମ ମୋଭଙ୍କ ପାହାଡ଼ ସରସ୍ୱତୀ। ଏଇ ଯେଉଁ ଚକ୍ରଟି ହେଇଛି ଆମର ଆବଶ୍ୟକତା କ'ଣ, ଶସ୍ୟ ମାଧ୍ୟମରେ ଆସୁଛି, ଶସ୍ୟ ବୃଷ୍ଟି ମାଧ୍ୟମରେ ହେଉଛି, ବୃଷ୍ଟି ଯଜ୍ଞ ମାଧ୍ୟମରେ ହେଉଛି, ଯଜ୍ଞ ବେଦରେ ଅନୁମୋଦିତ କର୍ମ ମାଧ୍ୟମରେ ହେଉଛି। ଏଇ ଚକ୍ର, ଏଇ ଚକ୍ରକୁ ଲୋକମାନେ ଗ୍ରହଣ କରନ୍ତି ନାହିଁ, ତେଣୁ ମୋଭଙ୍କ ପାର୍ଥ ଇନ୍ଦ୍ରିୟା ରାମ, ସେମାନେ ହେଉଛନ୍ତି ଇନ୍ଦ୍ରିୟମାନଙ୍କରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି ଇନ୍ଦ୍ରିୟା ରାମ, ସମସ୍ତେ ଏଇଭଳି ଭାବରେ ଇନ୍ଦ୍ରିୟା ରାମ। ଆହୁରି ବିପରୀତ ହେଉଛି ଆତ୍ମାରାମ, ଆତ୍ମାରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେମାନେ ହେଉଛନ୍ତି ଆତ୍ମାରାମ। ତେଣୁ ଇନ୍ଦ୍ରିୟାରାମ ବ୍ୟକ୍ତିମାନଙ୍କର ମୋ ଅଘାୟୁ ଇନ୍ଦ୍ରିୟାରାମ, ତାଙ୍କର ଆୟୁଷ ହେଉଛି ପାପପୂର୍ଣ୍ଣ ଆୟୁଷ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ସବୁ କରୁଛନ୍ତି। ତେଣୁ ଅଘାୟୁ ଇନ୍ଦ୍ରିୟାରାମ ମୋଘଙ୍କ ପାହାଚ ସରିଯିବ, ତାଙ୍କର ଜୀବନ ହେଉଛି ବୃଥା। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯଜ୍ଞ ରହିଛି ଯାହାକି ଆ ପୂର୍ବରୁ କୁହାଗଲା। ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ ପଚାରିଲେ ପ୍ରଭୁ ମୁଁ ଟିକେ ଜାଣିବା ପାଇଁ ଚାହୁଁଛି ସନ୍ନ୍ୟାସ କର୍ମଣ କୃଷ୍ଣ ନା ନା ସନ୍ନ୍ୟାସସ୍ତ ମହାବାହୋ ତତ୍ତ୍ୱମ୍ ଇଚ୍ଛା ଆମେ ବେରିତମ୍ ତ୍ୟାଗ ସତ ଋଷିକେଶ ପୃଥକ୍ କେଶି ନିଶୂଦନ। ସନ୍ନ୍ୟାସ ଏବଂ ତ୍ୟାଗ ଏଇ ଦୁଇଟି ବିଷୟରେ ପଚାରିବା ପାଇଁ ଚାହୁଁଛନ୍ତି। ସନ୍ନ୍ୟାସ ବିଷୟରେ ବହୁତ ଥର ବହୁତ ଜାଗାରେ ମଧ୍ୟ କୁହାଯାଇଛି ସନ୍ନ୍ୟାସ କଥା, ତେଣୁ ଆଉ ଥରେ ଆଉ ବିସ୍ତାର ଭାବରେ ଜାଣିବା ପାଇଁ ଚାହୁଁଛନ୍ତି ଅର୍ଜୁନ। ତେଣୁ ଭଗବାନ ଏ ପ୍ରଶ୍ନର ଉତ୍ତର ଦେଇକି ଏସବୁ କହୁଛନ୍ତି। ବିଶେଷ ଭାବରେ ଭଗବାନଙ୍କର ମତ ହେଉଛି ଏଇଟା ଯେଉଁ ଯଜ୍ଞ ଦାନ ଏବଂ ତପ ଏ ତିନୋଟି କାର୍ଯ୍ୟକୁ କେବେ ହେଲେ ଜଣେ ତ୍ୟାଗ କରିବା କଥା ନୁହଁ। ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟ, ଯଜ୍ଞ କଥା ଆମେ କହିଲେ ଏଇଭଳି ଭାବରେ ଯଜ୍ଞ ଦାନ ତ ସମସ୍ତେ ଜାଣନ୍ତି ଯାହା କିଛି ଦାନ କରାଯିବ। ସତର ଅଧ୍ୟାୟରେ ଭଗବାନ ଦାନ ବିଷୟରେ କହିଛନ୍ତି ତିନି ପ୍ରକାର ଦାନ ରହିଛି, ଗୋଟେ ହେଉଛି ସାତ୍ୱିକ ଦାନ, ଗୋଟେ ହେଉଛି ରାଜସିକ ଦାନ ଏବଂ ଗୋଟେ ହେଉଛି ତାମସିକ ଦାନ। ତେଣୁ ଏଇଭଳି ଭାବରେ ଦାନ ବିଷୟରେ କୁହାଯାଇଛି ଯେଉଁଟାକ ଯେଉଁ ଦାନ ଯେଉଁ କରିବା ତା'ର ଫଳକୁ ଆଶା ନ ରଖି ଯଦି କରିବା ତାହେଲେ ସେଇଟା ହେଉଛି ସାତ୍ୱିକ ଦାନ। ରାଜସିକ ଦାନ ହେଉଛି ଫଳକୁ ଆଶା ରଖିକି ଯେଉଁମାନେ କରୁଛନ୍ତି ସେଇଟା ରାଜସିକ ଦାନ। ତାମସିକ ଦାନ ହେଉଛି ଅସତ୍ ପାତ୍ରରେ ଅସମୟରେ ଏସବୁ ଦିଆଯାଉଛି, ସେଇଟା ହେଉଛି ତାମସିକ ଦାନ ସତର ଅଧ୍ୟାୟରେ ଭଗବାନ କହିଲେ। ଏବଂ ତପସ୍ୟା ବିଷୟରେ ମଧ୍ୟ ଭଗବତ ଗୀତା ସତର ଅଧ୍ୟାୟରେ ଭଗବାନ ମଧ୍ୟ କହିଲେ। ବିଭିନ୍ନ ପ୍ରକାର ତପସ୍ୟା ରହିଛି, ବିଶେଷ ଭାବରେ ତିନି ପ୍ରକାର ତପସ୍ୟା ରହିଛି, ଗୋଟେ ହେଉଛି ଶାରୀରିକ, ଗୋଟେ ହେଉଛି ବାଚିକ ଏବଂ ମାନସିକ, ତିନି ପ୍ରକାର ତପସ୍ୟା ରହିଛି। ତେଣୁ ଏ ତିନି ପ୍ରକାର ତପସ୍ୟା ବିଷୟରେ ସତର ଅଧ୍ୟାୟରେ ଭଗବାନ କହିଲେ। ଏଇଟାକୁ ପୁଣି ତିନି ଗୁଣ ଅନୁସାରେ ନଅ ପ୍ରକାର ତପସ୍ୟା ବିଷୟରେ କହିଲେ ଭଗବାନ, ନଅ ପ୍ରକାର ତପସ୍ୟା ରହିଛି। ତେଣୁ ଏଇ ଯେଉଁ ତିନିଟି କର୍ମ ରହିଲା, ଯଜ୍ଞ ଦାନ ତପ କର୍ମ, ନ ତ୍ୟାଜ୍ୟମ କାର୍ଯ୍ୟମ ହେବ ତତ୍, ଏ ତିନୋଟିକୁ କେବେ ତ୍ୟାଗ କରିବା କଥା ନୁହଁ। କାହିଁକି ନା ଯଜ୍ଞ ଦାନ ତପ କର୍ମ ତପସ୍ୟବ ପାବନାନି ମନୁଷ୍ୟ, ଏମିତିକି ମନୁଷ୍ୟମାନଙ୍କୁ ମଧ୍ୟ ଏ ତିନୋଟି ଜିନିଷ ପବିତ୍ର କରିଦିଏ। ତିନି ପ୍ରକାର ରହିଛି ନା ସତ୍ୱଗୁଣରେ, ସେଇ ଯେଉଁ ତିନୋଟି ରହିଲା କାୟିକ ମାନସିକ ବାଚିକ, ତିନି ପ୍ରକାର ତପସ୍ୟା ରହିଲା। ଯେମିତି କ'ଣ କାୟିକ ଶାରୀରିକ ତପସ୍ୟା କ'ଣ, ଦେବ ଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନଂ ଶୌଚମ ଆର୍ଯ୍ୟମ ବ୍ରହ୍ମଚର୍ଯ୍ୟ ମହିଷାଂଶ ଶାରୀରିକ ତପ ଉଚ୍ଚତେ, ସେଇଭଳି ଭାବରେ ଇଏ ହେଉଛି ଶାରୀରିକ ତପସ୍ୟା। ମାନସିକ ତପସ୍ୟା ମନ ପ୍ରମାଦ ସୌମ୍ୟ ପୌନମାତ ବିନିଗ୍ରହ ଭାବ ଇତି ତପ ମାନସ ଉଚ୍ଚତେ, ସେଇଭଳି ଭାବେ ମାନସିକ ଶାରୀରିକ ଏବଂ ବାଚିକ। ବାଚିକ ହେଉଛି କ'ଣ ନା ଅନୁଦ୍ବେଗ କରଂ ବାକ୍ୟଂ ସତ୍ୟଂ ପ୍ରିୟଂ ହିତଂ ଚେତ ଓ ସ୍ୱାଧ୍ୟାୟ ବ୍ୟସନଂ ଚେତ ବାଙ୍ଗମୟ ତପ ଉଚ୍ଚତେ। ଏ ବାଙ୍ଗମୟ ଯେଉଁ ତପସ୍ୟା ଯେଉଁମାନେ କରୁନାହାନ୍ତି ତାଙ୍କର ସବୁ ସବୁ ଅସତ୍ କଥା ସବୁ ବାହାରୁଛି ମୁଖରୁ, କାରଣ ତାଙ୍କ ତପସ୍ୟା ନାହିଁ, କଥା ଅଧ୍ୟୟନ କରୁନାହାନ୍ତି, ଆଉ କେମିତି ଜାଣିବେ ସବୁ ବହୁତ ପ୍ରକାର ସବୁପ୍ରକାର ବା ଦୁରୁକ୍ତି ବାହାରୁଛି ସବୁ ତାଙ୍କର ଯିବାରୁ। ତେଣୁ ଏଇ ଯେଉଁ ତପସ୍ୟା ରହିଛି ଏଇଟା ପୁଣି ତିନି ଭାଗରେ ରହୁଛି, ଗୋଟେ ହେଲା ସତ୍ୱଗୁଣରେ, ଏଇ ଶାରୀରିକ ମାନସିକ ବାଚିକ ସତ୍ୱଗୁଣରେ ଶ୍ରଦ୍ଧା ପରେ ତପ ତପସ୍ତି ବିଦେଇ ନ ରହି ଆଚରିତ ଆତ୍ମ ଯେଉଁ ରହିଛି ସତ୍କାର ମାନ ପଡ଼ିବା, ଏ ହେଉଛି ରାଜସିକ ତପସ୍ୟା। ମୂଢ଼ ଗ୍ରହଣ ତପ ମନସା ଏ ଯେଉଁ ମୂଢ଼ ଗ୍ରହଣ ଭାବରେ ଯେଉଁ କରୁଛନ୍ତି ଏଇଟା ହେଉଛି ତାମସିକ ତପସ୍ୟା। ତିନି ପ୍ରକାର ଶାରୀରିକ ବାଚିକ ମାନସିକ ଶ୍ରଦ୍ଧା ପରେ ତପ୍ତ ଶ୍ରଦ୍ଧାର ସହିତ ଏ ଯେଉଁ କରିବା ଉଚିତ ଏଇଭଳି ଭାବରେ କରି ଯେଉଁମାନେ କହୁଛନ୍ତି ସେଇଟା ଶାରୀରିକ ତପସ୍ୟା। ବାଚିକ ମାନସିକ ଶାରୀରିକ ଏଇଟା ହେଉଛି ସାତ୍ତ୍ୱିକ ତପସ୍ୟା। ସାତ୍ତ୍ୱିକ ସେଇଭଳି ଭାବେ ରାଜସିକ ମାନେ ରାଜସିକ ସାତ୍ତ୍ୱିକ ରାଜସିକ ମାନସିକ ରାଜସିକ ସତ୍ୟ ଶରୀର ଶରୀର ମନ ଏବଂ ବଚନ ତିନି ପ୍ରକାର ସତ୍ୱଗୁଣରେ ହେବ, ତିନି ପ୍ରକାର ରଜଗୁଣରେ ହେବ, ତିନି ପ୍ରକାର ତମଗୁଣରେ ହେବ, ଏଇଭଳି ଭାବରେ ନ ତିନି ତିନି ନ ହେଲା। ତେଣୁ ଏଇଭଳି ଭାବରେ ତପସ୍ୟା ବିଷୟରେ ଭଗବାନ କହିଲେ। ତେଣୁ ଏଇ ଯେଉଁ ତିନୋଟି ଜିନିଷ ରହିଛି ଯଜ୍ଞ ଦାନ ତପକର୍ମ ଏଇଟାକୁ କେବେ ତ୍ୟାଗ କରିବା କଥା ନୁହଁ, ତାହା କରିବା କଥା ନୁହଁ କହିଲେ ଏ ଯେଉଁ ଶାରୀରିକ ଯେଉଁ ସତ୍ୱଗୁଣର କଥା ତାମସିକ ରାଜସିକ ଏଗୁଡ଼ା ସବୁ କଲେ ଏଇଟା ଠିକ୍ ନୁହଁ, ଏଇଟା ଠିକ୍ ନୁହଁ ବୋଲି ସେଥିପାଇଁ କୁହାଗଲା। ରଜଗୁଣର ଆମର ଉଦ୍ଦେଶ୍ୟ ହେଉଛି ଏ ଗୁଣରୁ ଉର୍ଦ୍ଧ୍ୱକୁ ଯିବା। ଏଠି ପ୍ରଭୁପାଦ ମହାରାଜ କହିଛନ୍ତି ନା ଏ ଭଗବତ ଗୀତାରେ ଭାଗବତରେ ଏଇଟା କୁହାଯାଇଛି ଯେ ଯେଉଁ ସବୁ ଭକ୍ତିଯୋଗ ମାର୍ଗରେ ଭଗବାନ ସେବା ନିମିତ୍ତ ଯାହା କିଛି କରାଯାଏ ତାହା ଗ୍ରହଣୀୟ ଅଟେ। ଭଗବାନଙ୍କର ଭକ୍ତିଯୋଗ ମାର୍ଗରେ ଯେଉଁଟା କରାଯାଉଛି, ଯେମିତି ଆମେ ଦେଖିବା ଅର୍ଜୁନ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଲେ ତୁମେ ଯୁଦ୍ଧ କର, ଯୁଦ୍ଧଟା ଦେଖିବାକୁ ଗଲେ ତଥାଗତ ଭାବରେ ଲୋକ ହିଂସା ହେଉଛି, ଲୋକମାନଙ୍କୁ ହତ୍ୟା କରାଯାଉଛି, ଏସବୁ ପାପ କାର୍ଯ୍ୟ ରହୁଛି, କିନ୍ତୁ ଏ ଭଗବାନ ଚାହୁଁଛନ୍ତି ଏଇଟା, ତେଣୁ ଏଇଟା ଭଗବାନଙ୍କ ନିମିତ୍ତ କରାଯାଉଛି, ତେଣୁ ଏଇଟା ଭକ୍ତି, ଭଗବାନ ଭକ୍ତି ନିମିତ୍ତ ଏଇଟା କରାଗଲା। ପାପ କାର୍ଯ୍ୟ ହେଲେ ମଧ୍ୟ ଏଇଟା ଭଗବାନ ଚାହୁଁଛନ୍ତି ଏଇଟା କରିବା ପାଇଁ, ତେଣୁ ଆମେ କରିବା। ଆଉ ପୁଣ୍ୟକର୍ମ ହେଲେ ମଧ୍ୟ ପୁଣ୍ୟକର୍ମ ହେଇଛି, କିନ୍ତୁ ଭଗବାନଙ୍କର ଭକ୍ତିରେ ଏଇଟା ସାହାଯ୍ୟ କରୁନାହିଁ, ତାହେଲେ ସେଇଟା ଆମେ ତ୍ୟାଗ କରିବା। ଯେମିତି ଆମେ ଦେଖିବା ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ ଜଣେ ଧର୍ମରାଜ, ସିଏ ଧର୍ମରାଜଙ୍କ ପୁତ୍ର, ଧର୍ମ ଦେବତାଙ୍କର ପୁତ୍ର, ତେଣୁ ଯେତେବେଳେ ଭଗବାନ ତାଙ୍କୁ କହିଲେ କ'ଣ ତମେ କୁହ ମିଥ୍ୟା କୁହ ଯେ କ'ଣ ନା ଅଶ୍ୱତ୍ଥାମା ଯେ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ମୃତ୍ୟୁବରଣ କରିଛନ୍ତି, ତେଣୁ ଏଇଟା କହିଲେ ଯୁଧିଷ୍ଠିର ମହାରାଜ କହିଲେ ନା ଏଇଟା ପାପ କାର୍ଯ୍ୟ ହେବ, ଆମେ ପୁଣ୍ୟ କାର୍ଯ୍ୟ ଆମେ ସତ୍ୟ କହିବା, ପୁଣ୍ୟ କାର୍ଯ୍ୟ କରିବା, କିନ୍ତୁ ସତ୍ୟ କହିବା ଯଦି ଭଗବାନଙ୍କର ଇଚ୍ଛା ବିରୁଦ୍ଧ ଗଲା ତାହେଲେ ସେଇଟା ମଧ୍ୟ କ'ଣ ସେଇଟା ଭକ୍ତିରେ ଆମକୁ ସାହାଯ୍ୟ କରିବ ନାହିଁ, ଏଇଟା କୁହାଯାଏ କଳମଶ। କଳମଶ କହିଲେ ଭକ୍ତିର ବିରୋଧୀ ପୁଣ୍ୟ କାର୍ଯ୍ୟ ହେଉ ବା ପାପ କାର୍ଯ୍ୟ ହେଉ, ଏଇଟା ଯେଉଁ କର୍ମ, କର୍ମସ ବୋଲି କୁହାଯିବ। ତେଣୁ ଭକ୍ତିର ବିରୋଧି ଯେଉଁଟା ରହିଛି, ଆମେ ତଥାଗତ ପୁଣ୍ୟ କାର୍ଯ୍ୟ ପାପ କାର୍ଯ୍ୟ ଏସବୁ ହିସାବ କରୁଛେ, କିନ୍ତୁ ଭଗବାନ କ'ଣ ଚାହୁଁଛନ୍ତି? ବସୁଦେବ, ବସୁଦେବ ସିଏ ବହୁତ ବଡ଼ ବିଖ୍ୟାତ ଥିଲେ, କଂସ ଭଳି ବ୍ୟକ୍ତି ମଧ୍ୟ ବସୁଦେବଙ୍କ କଥାରେ ତାଙ୍କୁ ଭାବିଲେ ଠିକ୍ ଅଛି ବୋଲି, ବସୁଦେବ ଯାହା କହିଲେ ସେଇଟା ନିଶ୍ଚିନ୍ତ ଭାବରେ କରିବେ। ସତ୍ୟବାଦି ସେ ଥିଲେ, ଆନକୁ ଦୁନ୍ଦୁଭି, ତାଙ୍କର ଜନ୍ମ ସମୟରେ ଦେବତାମାନେ ଆକାଶରେ ଦୁନ୍ଦୁଭି ନାଦ କରୁଥିଲେ, ତେଣୁ ସେ ପ୍ରସିଦ୍ଧ ଥିଲେ ସତ୍ୟବାଦି। ଏଭଳି କି ତାଙ୍କର ଅଷ୍ଟମ ଗର୍ଭ ତାଙ୍କୁ ହତ୍ୟା କରିବା କଥା ଜାଣିକି ମଧ୍ୟ ଦେବକୁ ହତ୍ୟା କରିବା ପାଇଁ ବସିଥିଲେ, କିନ୍ତୁ ଯେତେବେଳେ ବସୁଦେବ କହିଦେଲେ ଯେ ତମେ ଆପଣଙ୍କର କୌଣସି ଭୟ କରିବାର ନାହିଁ, ମୁଁ ସମସ୍ତ ପୁତ୍ରକୁ ସମସ୍ତ ପ୍ରଦାନ କରିବି, ଯେତେବେଳେ କହିଦେଲେ କଂସ ସେଥିରେ ବିଶ୍ୱାସ କଲା। ଏତେ ବଡ଼ ସତ୍ୟବାଦୀ ଥିଲେ, କିନ୍ତୁ ଭଗବାନଙ୍କୁ ଯେତେବେଳେ ଜନ୍ମ ହେଲେ ଭଗବାନ ନିଜେ କହିଲେ ମୋତେ ନେଇ ଛାଡ଼ିକି ଆସ, ତେଣୁ କଲେ ସେଇଟା। ଆଉ ସେ ହିସାବ କଲେନି ମୁଁ ସତ୍ୟ କହିବାଟା ଏଇଟା ଭୁଲ ହେଇଯିବ, ଏ ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ କରାଯିବ, ଭଗବାନଙ୍କ ଉଦ୍ଦେଶ୍ୟରେ ପାପ କାର୍ଯ୍ୟ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ। ତେଣୁ ତଥାଗତ ପାପ ଏବଂ ପୁଣ୍ୟର ଉର୍ଦ୍ଧ୍ୱ ହେଉଛି ଭଗବାନଙ୍କ ଭକ୍ତି। ଭଗବାନ ଭକ୍ତିକୁ ବିରୋଧ କରି ଯେଉଁଟା ହେଉଛି ସେଇଟାକୁ କୁହାଯାଏ କର୍ମସ ବୋଲି କୁହାଯାଉଛି, କର୍ମସ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ କାର୍ଯ୍ୟ ଆମକୁ ଭକ୍ତିରେ ସାହାଯ୍ୟ କରିବ ସେଇଟାକୁ ଆମେ ଗ୍ରହଣ କରିବା। ପୁଣ୍ୟ କାର୍ଯ୍ୟ ପାପ କାର୍ଯ୍ୟ ହେଲେ ସାଧାରଣତଃ ପୁଣ୍ୟ କାର୍ଯ୍ୟ ସବୁ ହେଉଛି, କିନ୍ତୁ ଦରକାର ପଡ଼ିଲେ ପାପ କାର୍ଯ୍ୟ ମଧ୍ୟ କରିବାକୁ ପଡ଼ୁଛି, ଭଗବାନଙ୍କ ଉଦ୍ଦେଶ୍ୟରେ ସେଇଟା କରାଯିବ। ଯେମିତି ଆମେ ଦେଖିବା ଛଳନା କରିବାଟା, ଛଳନା କରିବାଟା, ଛଳନାଟା ଗୋଟେ ଭଲ ଜିନିଷ ନୁହଁ, ପୁଣ୍ୟ କାର୍ଯ୍ୟ ନୁହଁ, ଛଳ ଛଳନା କରିବା ଛଳ, କିନ୍ତୁ ଭଗବାନ ନିଜେ ଛଳନା କଲେ, ଛଳ ଏସି ବିକ୍ରମଣୀ ବଳି ମଧୁବୁତ ବାମନ, ଭଗବାନ ନିଜେ ଛଳନା କଲେ। ତେଣୁ ସେଇଭଳି ଭାବରେ ଭଗବାନ ଭକ୍ତ ମଧ୍ୟ ଯେତେବେଳେ ଦରକାର ପଡ଼ୁଛି ସେ ସମୟ ଛଳନା କରିବାକୁ ପଡ଼ୁଛି। ଆମକୁ ଯଦି ଏଇ ମାର୍ଗ ଜଣକୁ ଭକ୍ତି କରିବା ପାଇଁ, ଜଣକୁ ଭକ୍ତ ମାର୍ଗକୁ ଆଣିବା ପାଇଁ, ଭକ୍ତି ମାର୍ଗକୁ ଆଣିବା ପାଇଁ ଏଇ ଛଳନାର ଆବଶ୍ୟକତା ପଡ଼ିଲା, ତାହେଲେ ଆମେ ସେଇଟା ଛଳନା କରିବାକୁ ପଡ଼ିବ। ଆମେ କହିବା ନା ଏ ଛଳଟା ଠିକ୍ ନୁହଁ, ତାହେଲେ ଆମେ ସେଇଟା କରିବା ନାହିଁ। ଭକ୍ତି ମାର୍ଗକୁ, ଭକ୍ତିଟା ହେଉଛି ମୁଖ୍ୟ ଜିନିଷ, ଭକ୍ତି ମାର୍ଗକୁ ଆସିବା, ଭକ୍ତି ପାଇଁ, ଭଗବାନ ଭକ୍ତି ପାଇଁ ଦରକାର ପଡ଼ିଲେ ମଧ୍ୟ ସେଇଟା କରିହେବ। ଏଭଳି ଭାବେ ବହୁତ କଥା ରହିଛି। ତେଣୁ ଇଏ ଯେଉଁ କୁହାଯାଇଛି, ଏଦାନି ଅପି ତୁ କର୍ମାଣି ସଙ୍ଗଂ ତୋକ୍ତା ଫଳାଣି ଚ, ସଙ୍ଗଂ ତୋକ୍ତା, ସଙ୍ଗଂ ତୋକ୍ତା କହିଲେ ଆସକ୍ତି, ଯେଉଁ କାର୍ଯ୍ୟ ହେଉଛି ସମସ୍ତଙ୍କର ଆସକ୍ତି ରହିଛି ସେ କାର୍ଯ୍ୟ ପ୍ରତି, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କରାଯିବ ତାହେଲେ ସେ ଆସକ୍ତିଟା ଆସିବ ନାହିଁ। ଆସକ୍ତି ଆସିବ, କିନ୍ତୁ ଭୌତିକ ଆସକ୍ତି ସେଇଟା ହେବ ନାହିଁ। ଯେମିତି ଗୋଟେ ଉଦାହରଣ ଦିଆଯିବ, ଜଣେ ବ୍ୟକ୍ତି ବ୍ୟାଙ୍କରେ କ୍ୟାସିୟର ଅଛନ୍ତି, ଟଙ୍କା ସବୁ ଗଣୁଛନ୍ତି, କିନ୍ତୁ ଟଙ୍କା ଏତେ ଗଣିଲେ ମଧ୍ୟ ଟଙ୍କା ପ୍ରତି ତାଙ୍କର ଆସକ୍ତି ନାହିଁ, ସେ ଜାଣିଛନ୍ତି ବ୍ୟାଙ୍କର ଟଙ୍କା ମୋର ନୁହଁ। ସେଇଭଳି ଭାବରେ ଭଗବାନ ଭକ୍ତ ଯେଉଁ ସବୁ କାର୍ଯ୍ୟ କରିବେ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି, ତେଣୁ ସେଇ ହିସାବରେ କରାଯିବ, ସେଇ ହିସାବରେ କରାଯିବ ଆସକ୍ତି ନାହିଁ ବୋଲି। କିନ୍ତୁ ଆସକ୍ତି ମାନେ କ'ଣ, ମାନେ ନିଜର ଇନ୍ଦ୍ରତୃପ୍ତି ପାଇଁ ଆସକ୍ତି ନାହିଁ, ଭଗବାନଙ୍କ ପାଇଁ ସେଇଟା ଆସକ୍ତିଟା ବି ଆସିପାରିବ, ଭଗବାନଙ୍କ କାର୍ଯ୍ୟ କରିବା ପାଇଁ ଆସକ୍ତିର ସହିତ ମଧ୍ୟ ସେମାନେ କରିପାରିବେ, କିନ୍ତୁ ନିଜର ଇନ୍ଦ୍ରତୃପ୍ତି ପାଇଁ ସେ ଆସକ୍ତିଟାକୁ ତ୍ୟାଗ କରିବାକୁ ପଡ଼ିବ। ସଙ୍ଗମ ତୃପ୍ତା ଫଳାନିଚ ଏବଂ ଫଳ ମଧ୍ୟ, ଯେଉଁ କାର୍ଯ୍ୟ କଲେ, ଯେମିତି ଆମେ ଖାଦ୍ୟ ରୋଷେଇ କରୁଛେ ସମସ୍ତେ ରୋଷେଇ କରୁଛନ୍ତି କାହିଁକି ନା ସେ ଖାଦ୍ୟ ଭୋଗ କରିବେ, ଉପଭୋଗ କରିବେ ଖାଦ୍ୟ, ଅବଶ୍ୟ ଖାଦ୍ୟ ଶରୀର ଆବଶ୍ୟକତା ରହିଛି, କିନ୍ତୁ ତଥାପି ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସବୁ ଏମିତି କଲେ ଟେଷ୍ଟ ହେବ, ଏଇଭଳି ଭାବରେ କହିକି ରୋଷେଇ କରୁଛନ୍ତି, ସବୁ କରୁଛନ୍ତି, ରୋଷେଇରୁ ଆରମ୍ଭ କରି ଏମିତି ଟେଷ୍ଟ ହେବ, ଏଇଭଳି ଭାବରେ ଚିନ୍ତା କରି ନିଜେ କେମିତି ଇନ୍ଦ୍ରତୃପ୍ତି ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ ରୋଷେଇ କରୁଛନ୍ତି, ସେତେବେଳେ ଆରମ୍ଭରୁ ପରିବା କଟାଠୁ ଆରମ୍ଭ, ପରିବା କିଣା ବେଳଠୁ ମଧ୍ୟ, ପରିବା ଯେତେବେଳେ କିଣା ହେଉଛି ସେତେବେଳେ ମଧ୍ୟ ଭଗବାନଙ୍କ ଚିନ୍ତା ହେଉଛି, ଭଗବାନ ପାଇଁ ଏଇଟା ଆସିଲା, ଭଗବାନ ପାଇଁ କଟା ହେଲା, ସବୁ ହେଲା, ସେ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି। ତେଣୁ ସେ ଯେଉଁ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରାଯାଉଛି, ଭଗବାନ ଅର୍ପଣ କଲା ପରେ ଆମେ ସେଇଟା ଗ୍ରହଣ କରୁଛେ, ଭଗବାନଙ୍କର ଯେଉଁ କୁହାଯାଏ ସେଇଟା ହେଉଛି ପ୍ରସାଦ, ସେଇଟା ଆମେ ଗ୍ରହଣ କରୁଛେ। ସେଇଟା ଆମର କ'ଣ ସେଇଟା ଫଳ ପ୍ରତି ଆମର ଆସକ୍ତି ରହୁନାହିଁ, ଭଗବାନ ଖାଦ୍ୟ ଗ୍ରହଣ କରିବେ, ତେଣୁ ଭଗବାନ ପ୍ରସାଦକୁ ଆମେ ଗ୍ରହଣ କରିବା। ଏଇଭଳି ଭାବରେ ଆମେ ରୋଷେଇ ଇତ୍ୟାଦି ଯେଉଁ ହେଉଛି ସବୁ କାମ ସେଇଭଳି ଭାବରେ ଭଗବାନଙ୍କ ଉଦ୍ଦେଶ୍ୟରେ ସେଇଟା କରାଯିବ। ତେଣୁ ଏତାନି ଅପି ତ କର୍ମାଣି ସାଙ୍ଗମ ତୋକ୍ତ ପ୍ରାଣୀଚ କର୍ତ୍ତବ୍ୟାନ ଇତି ମେ ପାର୍ଥ ନିଶ୍ଚିତ ମତ ଉତ୍ତମ। ଏ ହେଉଛି ହି କର୍ତ୍ତବ୍ୟ, କର୍ତ୍ତବ୍ୟ ହେଉଛି ଏଇଟା ଆମର କରିବା କଥା। ଆମର ଯେମିତି ରହିଛି ଆମ ଭକ୍ତିରେ ବିଭିନ୍ନ ପ୍ରକାର ରହିଛି, ଏଇଟାକୁ କରିବା ଏଇଟାକୁ ତ୍ୟାଗ କରିବା। ଯେମିତି ରହିଛି କ'ଣ ଅନୁକଳ୍ପ କ'ଣ ଅନୁକୂଳସ୍ୟ ସଂକଳ୍ପ ପ୍ରତିକୂଳ ବର୍ଜନମ, ଯେଉଁଟାକ ଭଗବାନଙ୍କ ସେଇଟା ଯେମିତି ଆମେ କହୁଛେ ଆଜିର ଆଜି ହେଉଛି ଏକାଦଶୀ, ଏକାଦଶୀରେ ଶସ୍ୟ ତ୍ୟାଗ କରିବା କଥା, ଏଇଟା ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି, ଭଗବାନ ଉଦ୍ଦେଶ୍ୟରେ କରାଯାଉଛି, ତେଣୁ ଏଇଟା ଆମେ ତ୍ୟାଗ କଲେ, ଏଇଟା ଯଦି ଆମେ ଶସ୍ୟ ଗ୍ରହଣ କରିଥାନ୍ତେ ଏଇଟା ଇଏ ହେଇଥାନ୍ତା, କ'ଣ ଏଇଟା କ'ଣ ଯେଉଁ ନିୟମ ବିରୁଦ୍ଧ ହେଇଥାନ୍ତା, ଏଇଟା ଏଇଟାକୁ ଆମେ ତ୍ୟାଗ କରିବାକୁ ପଡ଼ିଲା, ଆଉ କେଉଁଟା ଗ୍ରହଣ କରିବାକୁ ପଡ଼ିଲା। ଆମେ ଅନ୍ୟାନ୍ୟ ଯେଉଁ ରହିଛି ଫଳ ଇତ୍ୟାଦି ସବୁ ଗ୍ରହଣ କରୁଛେ, ସବୁ ଜିନିଷ ସେଇଭଳି ଭାବରେ ଅନୁକୂଳ ଯେଉଁଟା ଭଗବାନ କହିଛନ୍ତି ସେଇଟା ଆମେ କରିବା, ଯେଉଁଟା ଭଗବାନ କହିନାହାନ୍ତି ସେଇଟା ଆମେ କରିବା ନାହିଁ, ଏଇଟା ହେଉଛି କଥା। ଅନୁକୂଳ ସେ ସଂକଳ୍ପ ପ୍ରତିକୂଳ ସେ ବର୍ଜନ, ଇଏ ହେଉଛି ଭକ୍ତି। ଏ ଷଡ଼ବିଧା ଆମର ଯେଉଁ ଶରଣାଗତି ରହିଛି, ସେ ଶରଣାଗତିରେ ଏଇଟା ରହିଛି, ଛଅଟିରୁ ଏସବୁ ଅଙ୍ଗ ରହିଛି ଛଅଟି। ଯେଉଁଟା ଆମର କୁହାଯାଇଛି ଏଇଟା କରିବା ଏଇଟା କରିବା ନାହିଁ, ବେଦରେ ଏଇ ଦୁଇଟି ଜିନିଷ ରହିଛି, ଗୋଟେ ହେଉଛି ଏଇଟା କରିବା। ଯେମିତି କୁହାଯାଇଛି ସବୁବେଳେ ମୁଖ୍ୟ ଜିନିଷ ହେଉଛି ସତତଂ ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ଆମର ହେଉଛି କର୍ତ୍ତବ୍ୟ ହେଉଛି ଆମେ ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ଏବଂ ବିସ୍ମର୍ତ୍ତବ୍ୟ ନ ଯାହା ଉଚିତ, ଭଗବାନଙ୍କୁ କେବେ ହେଲେ ଆମେ ବିସ୍ମୃତ ହେବା ନାହିଁ। ସର୍ବବିଧି ନିଷେଧାସୁର ଏତୋର ଏବଂ କିଙ୍କର, ଯେତେ ବିଧି ନିଷେଧ ସବୁ ରହିଛି ବେଦରେ, ଅନେକ କଥା ସବୁ ରହିଛି, ସବୁ କିଏ ବେଦ ପଢ଼ୁଛନ୍ତି ନା କ'ଣ ସବୁ ଜାଣୁଛନ୍ତି, ସବୁ କିଏ ସମସ୍ତ କରିପାରୁଛନ୍ତି, କିନ୍ତୁ ଏଇଟା ହେଲା ଗାଇଡ଼ଲାଇନ। ଗାଇଡ଼ଲାଇନ କ'ଣ ନା, ଯାହା କରିବା ଯେମିତି ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, କେତେବେଳେ ଭଗବାନ ଭୁଲିବା ନାହିଁ। ଯେତେ ବେଦରେ ଯେଉଁ ବିଧି କରାଯାଏ, ଏଇଟା କର ସେଇଟା କର, ଏଇଟା କର ଏଇଟା କର, ଏଇଟା କରନା ସେଇଟା କରନା, ଏ ବିଧି ନିଷେଧ, ଏ ସବୁକିଛି ଏତୋର ଏବେ କିଙ୍କର, ଏତୋର ଏବେ କହିଲେ କହିଲେ ନା, ଏଇ ଯେଉଁ ମୁଖ୍ୟ ଜିନିଷ ରହୁଛି ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, କେତେବେଳେ ଭଗବାନଙ୍କୁ ବିସ୍ମରଣ କରିବା ନାହିଁ, ଆର ଆଉ ସବୁକିଛି ଆର ଅଧୀନରେ, ଯେତେ ନିୟମ ସବୁ ରହିଛି ଯେତେ ଯାହା ରହିଛି ସବୁକିଛି ତାର ଅଧୀନରେ, ମୁଖ୍ୟ ଜିନିଷଟା ହେଉଛି ଏଇଟା। ତେଣୁ ଆମେ ଯାହା କରିବା ଯେମିତି ସ୍ମରଣ ହେଇପାରିବ, ଯଦି ଆମେ ଗୋଟେ କରିବା, ଯଦି ଅର୍ଜୁନ ଯଦି କହିଥାନ୍ତେ ନା ମୁଁ ଯୁଦ୍ଧ କରିବି ନାହିଁ, ଭଗବାନ ଚାହିଁଲେ କ'ଣ ହେଲା ମୁଁ ଯୁଦ୍ଧ କରିବି ନାହିଁ, ତେଣୁ ଏଇଟା ଭଗବାନ ବିରୁଦ୍ଧରେ ଭକ୍ତିର ବିରୁଦ୍ଧ ହେଇଥାନ୍ତା, ଏଇଟା ପାପ କାର୍ଯ୍ୟ। ଯଦି ସେ କହିଲେ ପ୍ରଥମ ଅଧ୍ୟାୟରେ ଯାହା କହିଲେ ପାପ କାର୍ଯ୍ୟ ସବୁ ହୋଇଥାନ୍ତା, ସବୁ ଏମାନେ ଗୁରୁମାନଙ୍କୁ ହତ୍ୟା କରିବା, ଏମାନେ ସବୁ ବିଧବା ହେଇଯିବେ, ସବୁ ବିଭିନ୍ନ ପ୍ରକାର ସବୁ ବର୍ଣ୍ଣ ସଙ୍କଟ ସୃଷ୍ଟି ହେବେ, ଏସବୁ ଯାହା ସବୁ କହିଛନ୍ତି ସବୁ ଠିକ୍ କଥା, କିନ୍ତୁ ଭଗବାନ ଚାହୁଁଛନ୍ତି ସେଇଟା କରିବା ପାଇଁ, ତେଣୁ ଆମେ ସେଇଟା କରିବା, ସେଥିରେ ଆଉ ହିସାବ କରାଯିବ ନାହିଁ ଏଇଟା ଏଇଟା ଠିକ୍ ନୁହଁ ଏଇଟା ହେବ ନାହିଁ, ଯେମିତି ଅର୍ଜୁନ କହୁଥିଲେ ଭଗବାନ ଯାହା ଚାହୁଁଛନ୍ତି ସେଇଟା ଆମେ କରିବା, ସେଇଟା ହେଉଛି ଭକ୍ତି। ସେ ପାପ କାର୍ଯ୍ୟ ହେଉ ବା ପୁଣ୍ୟ କାର୍ଯ୍ୟ ହେଉ, ଯୁଦ୍ଧ କରିବାଟା ନିଶ୍ଚିତ ଭାବରେ ଗୋଟେ ପାପ କାର୍ଯ୍ୟ, ଜଣକୁ ହତ୍ୟା କରାଯିବ ଏଇଟା କ'ଣ ଭଲ ଜିନିଷଟା କି, କିନ୍ତୁ ଭଗବାନ ଚାହୁଁଛନ୍ତି ସେଇଟା, ତେଣୁ ସେଇଟା ଭକ୍ତିରେ ଗଲା, ସେଇଟା ପୁଣ୍ୟ କାର୍ଯ୍ୟ ହେଉ ବା ପାପ କାର୍ଯ୍ୟ ହେଉ। ତେଣୁ ଏହିଭଳି ଭାବରେ କର୍ତ୍ତବ୍ୟାନ ଇତିମେ ପାର୍ଥ, ଇଏ ଆମର କର୍ତ୍ତବ୍ୟ, ଏଇଟା ଆମକୁ କରିବାକୁ ପଡ଼ିବ, ଏଇଟା କରିବା ନାହିଁ, ଏଇଟା ହେଉଛି କର୍ତ୍ତବ୍ୟ, ସବୁ ଶାସ୍ତ୍ରରେ ସେଇଟା ବର୍ଣ୍ଣନା କରାଯାଇଛି, ଏବଂ ଆମର ଗୁରୁଦେବ ମଧ୍ୟ ସେଇଟା କହିଛନ୍ତି ଏଇଟା କରିବ ସେଇଟା କରିବ, ଏଇଭଳି ଭାବେ ବିଭିନ୍ନ ପ୍ରକାର ସବୁ ରହିଛି, ଆମ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଆମର ବିଭିନ୍ନ ପ୍ରକାର କର୍ତ୍ତବ୍ୟ ରହିଛି, ସେଇଟାକୁ କର୍ତ୍ତବ୍ୟ ଅନୁସାରେ ଯଦି କରିବା ତାହେଲେ ଏଇଟା ଯଜ୍ଞ ଦାନ ତ ଏ ତିନୋଟି ଜିନିଷ କେବଳ ତ୍ୟାଗ କରିବା କଥା ନୁହଁ, ଏଇଟାକୁ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ, ଭଗବାନଙ୍କ ଉଦ୍ଦେଶ୍ୟରେ କରା ଭଗବାନଙ୍କୁ ମାନେ କ'ଣ ଫଳ ଯଜ୍ଞ ଦାନ ତପର ଫଳର ଭଗବାନଙ୍କୁ ଅର୍ପଣ କରାଯିବ, ସେଇଟା ହେଉଛି ଭଗବାନ କହିଲେ ଏଇଟା ହେଉଛି ଶ୍ରେଷ୍ଠ ମୋର ମତ, ଭଗବାନଙ୍କ ମତ ମାନେ ଆଉ କ'ଣ ଆଉ ଆଉ କିଛି ଅଛି ତା ଉପରେ, ଆଉ କିଛି ଭଗବାନ ଚାହୁଁଛନ୍ତି ସେଇଟା, ତେଣୁ ଆମେ ସେଇଭଳି ଭାବରେ କାର୍ଯ୍ୟ କରିବା ଯଜ୍ଞ ଦାନ ତପ କର୍ମ। ତେଣୁ ଏହିଭଳି ଭାବରେ ନିହତ ସୂତ୍ର ଆ ପରେ ସବୁ କୁହାଯିବ ସନ୍ନ୍ୟାସ ମହତ୍ତ୍ୱ ପରିତ୍ୟାଗ ତାମସ ବିଭିନ୍ନ ସନ୍ନ୍ୟାସ ମଧ୍ୟ ସାତ୍ତ୍ୱିକ ରାଜସିକ ତାମସ ସବୁ ତିନି ଗୁଣରେ ରହିଛି ବୌଦ୍ଧିକ ଜଗତରେ ଯାହା ଦେଖିବା ସବୁକିଛି ତିନି ଗୁଣର ତେଣୁ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଭଗବାନ ତିନି ଗୁଣ ବିଷୟରେ କହି କହି କହିକି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ କହିକିରି ଅନ୍ତିମରେ କହିବେ କ'ଣ କହିବି ତୁମକୁ ଅର୍ଜୁନ ନ ତଦସି ପୃଥିବ୍ୟାଙ୍ଗା ଦେବି ଦେବୀ ସୁଭା ପୁନଃ ପ୍ରଥମ ପ୍ରକୃତି ଯାଇ ମୁକ୍ତି ଯଦି ବି ସା ତେବେ ଗୁଣ ଏମିତି କିଛି ନାହିଁ ଯିଏକି ତିନି ଗୁଣରୁ ଉର୍ଦ୍ଧ୍ୱରେ ସବୁକିଛି ତିନି ଗୁଣ ଭିତରେ ଅଛନ୍ତି କିନ୍ତୁ ଯଦି ଏହିସବୁ ସବୁ ଯେଉଁ କାର୍ଯ୍ୟ ସବୁ କରାଯିବ କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯିବ ତାହେଲେ ଏ ଗୁଣରୁ ଉର୍ଦ୍ଧ୍ୱକୁ ଆମେ ଯାଇପାରିବା ନିସ୍ତ୍ରୟଗୁଣ୍ୟ ଗୁଣରୁ ଉର୍ଦ୍ଧ୍ୱକୁ ଯିବା ନହେଲେ ସେ ସମସ୍ତ ଗୁଣ ଭିତରେ ସବୁ କାର୍ଯ୍ୟ କରୁଛନ୍ତି ତିନୋଟି ଗୁଣ ତେଣୁ ଏଇଭଳି ଭାବରେ ଏସବୁ ରହିଛି ଆଜିର ପାପମୋଚନୀ ଏକାଦଶୀରେ ଆଜି ଆମେ ଭଗବାନ କଥା କିଛି ଆଲୋଚନା କଲେ ଭଗବାନଙ୍କର ଭଗବାନ କଥା ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ ତେଣୁ ଏଇଭଳି ଭାବରେ ଆପଣଙ୍କର କେତେ ସମୟ ରହିଛି ଆଚ୍ଛା ଆଚ୍ଛା ପଇଁଚାଳିଶ ମିନିଟ୍ ବନ୍ଦ ହେଇଯାଉଛି ପୁରା ନା ଏଇଟା ହବ ଆଚ୍ଛା ଆଚ୍ଛା
ପାଞ୍ଚ ନମ୍ବର ଯୋଉଟା ଅଛି ଯେ ସବୁକିଛି କରିବା ଉଚିତ ଧର୍ମ ଯଜ୍ଞ କରିବା ଯଦି ସେଇଟା କ'ଣ ମାନେ ଆମର ମାନେ ଭକ୍ତି ପ୍ରାପ୍ତି ପାଇଁ ସେଇଟା ସହାୟକ ଆମର ସେଇଟା କର୍ମକାଣ୍ଡ ମାନେ ନେଇକି ତାକୁ କରାହେଇଛି ଯେ ଦାନ
ଯଜ୍ଞଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମେବ ତତ୍ ଯଜ୍ଞଦାନ ତପସ ପାବନାନି ମନୁଷ୍ୟାମ କେତେଜଣ କହନ୍ତି ଯଜ୍ଞଦାନ ତପ ଆମେ କିଛି କରିବା ନାହିଁ କିଛି କରିବା ନାହିଁ ଯେଉଁ ପୂର୍ବରୁ କହିଲା ନା କହିଲା ତ୍ୟାଜ୍ୟମ ଦୋଷ ବଦିତ୍ୟ କର୍ମ ପ୍ରାୟ ମନୁଷ୍ୟଣ ଯେଉଁ ରହିଛି କେତେକ ମନୁଷ୍ୟ କହନ୍ତି ଯେ ସମସ୍ତ ପ୍ରକାର ସକାମ କର୍ମ ତ୍ୟାଗ କରିବା ଉଚିତ କିନ୍ତୁ ଅନ୍ୟ କେତେକ ମନୁଷ୍ୟ ବା ମୁନି ଅଛନ୍ତି ଯେଉଁମାନେ ମତ ପ୍ରକାଶ କରନ୍ତି ଯେ ଯଜ୍ଞ ଦାନ ତପ କର୍ମ କଦାପି ତ୍ୟାଗ କରିବା ଉଚିତ ନୁହଁ ଯେଉଁମାନେ ଅଛନ୍ତି ସେମାନେ କହନ୍ତି ଏ ଆମେ କିଛି କରିବା ନାହିଁ ଯେଉଁ ରହିଛି ସେମାନେ ଜ୍ଞାନ ମାର୍ଗୀ ଯେଉଁମାନେ ଦେଖନ୍ତୁ ଜ୍ଞାନ ମାର୍ଗୀ ସେମାନେ ଖାଲି ଚିନ୍ତନ କରିବେ ସେମାନେ ଆଉ କିଛି ନାହିଁ ତାଙ୍କର ସେ ଯେଉଁ ରହିଛି ଆମେ ଏଇ ଭଗବାନ ଉଦ୍ଦେଶ୍ୟ ସବୁ କର୍ମ କରୁଛେ ସେମାନେ ତ ଜାଣିଛନ୍ତି ଖାଲି ଭଗବାନ ନିରାକାର ତେଣୁ ତାଙ୍କର ଆଉ କିଛି ନାହିଁ ସେମାନେ ସବୁ ଖାଲି ଇଏ କରିବେ କ'ଣ ଧ୍ୟାନ କ'ଣ ଯେଉଁ ବ୍ରହ୍ମଚିନ୍ତନ କରିବେ ବ୍ରହ୍ମଚିନ୍ତନ କରିବେ ଆମର ଆଉ କୌଣସି କାର୍ଯ୍ୟ ନାହିଁ ଏଇଭଳି ଭାବରେ କେତେଜଣ ଅଛନ୍ତି ମନୁଷ୍ୟ ସବୁ ରହିଛନ୍ତି ସେମାନେ କହନ୍ତି ଆମେ ଏଇଟା କରିବା କଥା ତ୍ୟାଗ କରିବା ଉଚିତ ସବୁକିଛି ଯଜ୍ଞ ଦାନ ତପ ସବୁକିଛି ତ୍ୟାଗ କରିଦେବା କଥା କେତେଜଣ କହନ୍ତି ସେଇଟା ଏବଂ କେତେଜଣ କହନ୍ତି ଏଇଟା ତ୍ୟାଗ କରିବା କଥା ନୁହଁ ତେଣୁ କେଉଁଟା ଆମେ କରିବା ଭଗବାନ କହିଲେ ନା ଯଜ୍ଞଦାନ ତପ କର୍ମ ଏଇଟାକୁ ତ୍ୟାଗ କରିବା କଥା ନୁହଁ କାରଣ ଏ ତିନିଟି ମଧ୍ୟ ମୁନିମାନଙ୍କୁ ମଧ୍ୟ ପବିତ୍ର କରିଦିଏ ତେଣୁ ଏ ତିନୋଟିକୁ ତ୍ୟାଗ କରିବା କଥା ନୁହଁ ଯଜ୍ଞ ଦାନ ଏବଂ ତପ ଯଜ୍ଞ କହିଲେ ସାଧାରଣତଃ ଯେ ମୁଁ କହିଲି ଯଜ୍ଞ କହିଲେ ଯଜ୍ଞ କର୍ମ ସମୁଦ୍ଭବ ବେଦରେ ଯେଉଁ କର୍ମ କୁହାଯାଇଛି ଅନୁମୋଦିତ କର୍ମ ସେଇଟାକୁ ଯଜ୍ଞ କୁହାଯିବ ବେଦରେ ନିଷିଦ୍ଧ କର୍ମ ମଧ୍ୟ ରହିଛି ଯେମିତି ଦିହୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା ଏଥିରେ ଅଧର୍ମ ଶତ୍ରୁବିଧା ଦିହୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବହତ୍ୟା ଏଇଟା ହେଉଛି ଏଇଟା କରିବା କଥା ନୁହଁ ନିଷିଦ୍ଧ କର୍ମ ପାପାଚାର ଏଇଟା ଏଇଟା କରିବା କଥା ନୁହଁ ଏବଂ ଯେଉଁ କାର୍ଯ୍ୟ କରିବା କଥା ବହୁତ ପ୍ରକାର ବେଦରେ ବହୁତ ପ୍ରକାର ରହିଛି ଦ୍ରବ୍ୟ ଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ତାପରେ ଶ୍ରଦ୍ଧା ଜ୍ଞାନ ଯଜ୍ଞ ସତ ସଂସ୍କୃତ ବୃଦ୍ଧା ଏବଂ ବହୁବିଧ ଯଜ୍ଞ ଅନେକ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି ବେଦରେ ଖାଲି ଯଜ୍ଞ କହିଲେ ସାଧାରଣତଃ ଲୋକମାନେ ଭାବନ୍ତି ଯେ ଯେଉଁ ଅଗ୍ନିରେ ଘୃତ ଆହୁତି ଦେଲେ ଏଇଟା ଯଜ୍ଞ ହେବ ସେଇଟା ନୁହଁ ସବୁ ଏ ଆମେ ଏଇଟା ମୁଁ କହିଲି ନା ଏଇଟା ଭଗବତ ଗୀତା ପାଠ କରୁଛି ମାନେ ଇଏ ଗୋଟେ ଯଜ୍ଞ ବହୁତ ଯଜ୍ଞ କହିଲେ ଯେଉଁଟା ବେଦରେ ଅନୁମୋଦିତ କର୍ମ ସେଇଟାକୁ ଯଜ୍ଞ କୁହାଯିବ ଏବଂ ବହୁବିଧ ଯଜ୍ଞ ଅନେକ ପ୍ରକାର ଯଜ୍ଞ ରହିଛି ବେଦରେ କୁହାଯାଇଛି ତେଣୁ ବିଶେଷ ଭାବରେ ବେଦରେ ଯେଉଁ କୁହାଯାଇଛି କର୍ମକାଣ୍ଡ ଯଜ୍ଞ ସବୁ ରହିଛି କର୍ମକାଣ୍ଡ ଯଜ୍ଞ ଯେଉଁମାନେ କରୁଛନ୍ତି ତାର ଉଦ୍ଦେଶ୍ୟ ହେଉଛି କ'ଣ ନା ସେମାନେ ଉନ୍ନତ ଲୋକକୁ ଯିବେ ସ୍ୱର୍ଗ ପ୍ରାପ୍ତ ହେବେ ପୁଣ୍ୟ କାର୍ଯ୍ୟ ଅନୁସାରେ ସେମାନେ ଉନ୍ନତ ଲୋକକୁ ଯିବେ ସେଇଟା ତାଙ୍କର ସକାମ କର୍ମ ସେଇଟା କୁହାଯାଏ ସେମାନେ ଚାହୁଁଛନ୍ତି ସ୍ୱର୍ଗକୁ ଯିବେ ସେଇ ଯଜ୍ଞଟା, ତେଣୁ ସେଇଟା ଆମକୁ ଭୌତିକ ଜଗତରେ ବନ୍ଧନ କରିବ। କିନ୍ତୁ ଯେଉଁ ଯଜ୍ଞ ଯେଉଁ ଯେଉଁ କାର୍ଯ୍ୟ କରାଯାଉ ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉଛି କର୍ତ୍ତବ୍ୟ ହିସାବରେ, ଏଇଟା ଆମର କର୍ତ୍ତବ୍ୟ, ତେଣୁ ସେଇଟାକୁ ସେଇଟା ଆଉ ଆମକୁ ବହୁତ ଜାଗାରେ ବନ୍ଧନ କରିବ ନାହିଁ, ଆମେ ସେଇଟା ଭଗବତ ଭଗବାନଙ୍କ ପାଖକୁ ନେଇଯିବ, ଭଗବତ ଧାମକୁ ନେବ। ତେଣୁ ଏଇଭଳି ଭାବରେ ତପସ୍ୟା ଆମେ ଭଗବାନ ମହାରାଜ କହନ୍ତି ଆମେ ସକାଳେ 7:30 ଉଠୁ ସେଇଟା ତପସ୍ୟା, ଆଉ ଯେଉଁ ନିୟମ ପାଳନ କରୁଛୁ ସେଇଟା ତପସ୍ୟା, ଏ ଯେଉଁ 41 ବ୍ରତ କଲେ ଏଇଟା ଗୋଟେ ତପସ୍ୟା, ଏସବୁ ତପସ୍ୟା। ଦାନଟା ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ କରିବା ବା ଭକ୍ତଙ୍କୁ କରିବା ଦାନଟା, ଦାନଟା ଯେଉଁ ରହିଛି କ'ଣ ବର୍ଣ୍ଣନା କରାଯାଇଛି ଦାନ ବିଷୟରେ ଭାଗବତଙ୍କର ଗୋଟେ ଶ୍ଳୋକ ଅଛନ୍ତି, ସେଥିରେ ଶ୍ଳୋକରେ ଆମର ବିଶ୍ୱନାଥ ଠାକୁର କହୁଛନ୍ତି, ସ୍ମୃତି ଶାସ୍ତ୍ର ଉଦ୍ଧାର କରି କହିଛନ୍ତି, ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ ଶ୍ଳୋକଟି ସନକ ଋଷି କହିଛନ୍ତି ଯେ ଆୟୁ ହରତି ବୈ ପୁଂସାମ ଉଦନ୍ୟସ୍ତଂ ଚ ଜନ୍ମସୁ ତତ୍ସର୍ଗ ଯତ୍ କ୍ଷଣ ନିତ ଉତ୍ତମ ଶ୍ଳୋକ ବାର୍ତ୍ତୟା। ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କିନ୍ତୁ ଯେଉଁମାନେ ଗୋଟିଏ କ୍ଷଣ ମଧ୍ୟ ଭଗବାନଙ୍କର କଥାରେ ବିତାଉଛନ୍ତି ତାଙ୍କର ଆୟୁଷ ହରଣ ହେଇପାରୁନାହିଁ। ଏ ଶ୍ଳୋକ ଭାଷାରେ ଆଚାର୍ଯ୍ୟ ଟୀକା କହିଛନ୍ତି ଯେ କ'ଣ ନା ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଏ ଶ୍ଳୋକଟି ଅଛନ୍ତି, ଆୟୁ ହରତି ବୈ ପୁଂସାମ ନା କି, ସେଇଟା ହେଉଛି କ'ଣ ନା କ'ଣ ତାର ଫଳ ଯେଉଁମାନେ ଦାନ କରୁଛନ୍ତି ସେସବୁ ବିଷୟରେ କହୁଛନ୍ତି। ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ 17 ଶ୍ଳୋକରେ ଏଇଟା କୁହାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଦାନ କରିବେ ଯେଉଁମାନେ ଦାନ ମଧ୍ୟ ଦାନ କରିବାର ସତ୍ପାତ୍ର ରହିଛନ୍ତି ନା, ସତ୍ପାତ୍ର ରହିଛନ୍ତି ସାଧାରଣତଃ ବ୍ରାହ୍ମଣମାନଙ୍କୁ ଦାନ କରିବା କଥା, ଏଇଟା ନିୟମ ଅନୁସାରେ ବ୍ରାହ୍ମଣମାନଙ୍କୁ ଦାନ କରିବା କଥା, କିନ୍ତୁ ଯେଉଁମାନେ ବ୍ରାହ୍ମଣ ନୁହନ୍ତି ଯଦି ଦାନ କରାଗଲା ତାହେଲେ ସେମାନେ ଯେତିକି ଦାନ କରିଛନ୍ତି ସେତିକି ଫଳ ପାଇଯିବେ ସେମାନେ, ସମଂ ଅବ୍ରାହ୍ମଣେ, ବ୍ରାହ୍ମଣମାନେ ନୁହନ୍ତି ଅନ୍ୟମାନଙ୍କୁ ପ୍ରଦାନ କଲା ମାନେ ଯେତିକି ଆମେ ଦେଇଛୁ ସେତିକି ପାଇଯିବା, ଏବଂ ବ୍ରାହ୍ମଣେ ସମ ଅବ୍ରାହ୍ମଣେ ଦାନ ଦ୍ୱିଗୁଣଂ ବ୍ରାହ୍ମଣେ ଭାବେ, ବ୍ରାହ୍ମଣମାନଙ୍କୁ ଦାନ କଲେ ଯେତିକି ଆମେ ଦାନ କରିଥିବା ତା'ର ଦ୍ୱିଗୁଣ ଫଳ ପାଇବା, ଏବଂ ଅଧିତେ ଶତସହସ୍ରାଂ, ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ବେଦ ଅଧ୍ୟୟନକାରୀ ଏବଂ ଅଧିତେ ସେମାନଙ୍କୁ ଯଦି ଜଣେ ଦାନ କରାଯିବ ତାହେଲେ ଲକ୍ଷେ ଗୁଣ ପ୍ରାପ୍ତ ହେବେ, ଏବଂ ଅନନ୍ତଂ ବେଦ ପାରକେ, ଯେଉଁମାନେ ବେଦ ଅଧ୍ୟୟନ କରି ଯେଉଁମାନେ ଭଗବାନ ଭକ୍ତ ବେଦ ପାରକ, ବେଦ ପାରକ ହେଲେ ବେଦର ମୁଖ୍ୟ ବସ୍ତୁ ହେଉଛନ୍ତି, ବେଦରେ ଗାନ୍ତିକ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କୁ ଯିଏ ଜାଣିଛନ୍ତି ତାଙ୍କର ସେବା ନିଯୁକ୍ତ ରହିଛନ୍ତି ବେଦ ପାରକ, ତାଙ୍କୁ ଯଦି ଦାନ କରାଯିବ ତାହେଲେ ଅନନ୍ତ ଫଳ ମିଳିବ, ଏଇଭଳି ଭାବରେ ରହିଛି ଦାନ। ତେଣୁ ଦାନଟା ଯେଉଁ କରାଯିବ ଭଗବାନଙ୍କ ଉଦ୍ଦେଶ୍ୟରେ ଏଇଟା କରାଯିବ ଦାନଟା, ନହେଲେ ଦାନର ସବୁ ରହିଛି, ଦାନର ମଧ୍ୟ ସେଇ ରହିଛି, ଦାନଟା ଗୋଟେ ପୁଣ୍ୟ କାର୍ଯ୍ୟ, ଦାନଟା ଇଏ କାର୍ଯ୍ୟ ନୁହଁ କିଛି ମାନେ ପାପ କାର୍ଯ୍ୟ ନୁହଁ, ଦାନଟା ପୁଣ୍ୟ କାର୍ଯ୍ୟ, କିନ୍ତୁ ଆମକୁ ବନ୍ଧନ କରିବ, ଏଇଟା କଲେ ଆମେ ସେଇଟା ତା'ର ଫଳ ପାଇବା, ଦାନ କରିଛ ମାନେ ସେ ତା'ର ଫଳକୁ ପାଇବାକୁ ପଡ଼ିବ, କରିବାକୁ ପଡ଼ିବ ଦାନ, କିନ୍ତୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁଟା ହେଉଛି ସେ ତା ଆମକୁ ଭଗବତ ଧାମକୁ ନେବ ଦାନଟା। ଆଶା ନକଲେ ମଧ୍ୟ ମିଳିବନି କି, ଆପଣ ଆଶା ନକଲେ ମଧ୍ୟ କିନ୍ତୁ ତାର ତ ଫଳ ରହିଛି ପାଇବେ ନା, ଯେମିତି ଭକ୍ତମାନେ ଭକ୍ତମାନେ କିଛି ଆଶା କରନ୍ତି ନାହିଁ ମୁକ୍ତି ପାଇବା ପାଇଁ, କିନ୍ତୁ ନହେଲେ ମଧ୍ୟ ସେମାନେ ପାଇବେ ନା,
ଯେମିତି
ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁଟା ଦାନ କରାହେଉଛି ଏ ତିନି ଗୁଣର ଦାନ ଉର୍ଦ୍ଧ୍ୱରେ ନିର୍ଗୁଣ ସେଇଟା ଭଗବାନଙ୍କ ପାଇଁ କରାଯାଉଛି, ସେଟା ଗୁଣର ପ୍ରଭାବ ସେଠି ରହିବ ନାହିଁ, ଭଗବାନ ପାଇଁ ସେଟା କରାହେବ ତିନି ଗୁଣ ନିର୍ଗୁଣ ସେଟା। ଅନ୍ନଦାନ କଲେ ନା ନଚାହିଲେ ମଧ୍ୟ ତାର ଦାନ କରିବାର ଫଳ ଅଛି ନା, ନଚାହିଲେ ମଧ୍ୟ ସ୍ଥାନରେ ଫଳ ମିଳିବ। କିନ୍ତୁ ଯଦି ଆମେ ଖାଦ୍ୟ ଗ୍ରହଣ କଲେ ଯେଉଁ ଦେଉଛେ, କିନ୍ତୁ ଭଗବାନଙ୍କୁ ପ୍ରସାଦ ପ୍ରଦାନ କଲେ, ଭଗବାନ ପ୍ରସାଦ ଦେଲେ, ତାହେଲେ ସିଏ ତାହାର ମଧ୍ୟ ଉଦ୍ଧାର ହେବ, ଆମେ ମଧ୍ୟ ଉଦ୍ଧାର ପାଇବା। କିନ୍ତୁ ଖାଦ୍ୟ ଅନ୍ୟ ଖାଦ୍ୟ ସବୁ ଦିଆହେଲା ମାନେ ସେ ଅନୁସାରେ ତାର ଫଳ ମଧ୍ୟ ପାଇବେ। ଆମେ ତାକୁ ପୁଣ୍ୟ କାର୍ଯ୍ୟ କଲେ, ପୁଣ୍ୟ କାର୍ଯ୍ୟ ଅନୁସାରେ ସିଏ ଆମେ ପୁଣ୍ୟ ଫଳ ଭୋଗିବା, ପୁଣ୍ୟ ଫଳ ଭୋଗିବା ମାନେ ଉନ୍ନତ ଲୋକକୁ ଯିବା। କିନ୍ତୁ ଭୌତିକ ଜଗତରେ ଘୁରି ବୁଲିବା ନା ଆଉ। କିନ୍ତୁ ପ୍ରସାଦ ଯଦି ଦିଆହେଲା, ପ୍ରସାଦ ହେଲେ ତା'ର ମଙ୍ଗଳ ହେଲା, ପ୍ରକୃତରେ ସିଏ ମଧ୍ୟ ଭୌତିକ ଜଗତରୁ ଉଦ୍ଧାର ପାଇବ, ଆମେ ମଧ୍ୟ ସେଥିରେ ସାହାଯ୍ୟ କଲେ ଭଗବାନ ନିଶ୍ଚୟ ଆମକୁ ଖୁସି ହେବେ। ଭୋଗଟା ବାକି ଭଗବାନ ପ୍ରସାଦ
କିଛି ପ୍ରଶ୍ନ ଅଛି କି? ରଞ୍ଜିତ ପ୍ରଭୁ, ବିଚିତ୍ର ପ୍ରଭୁ,
ଟଙ୍କା ସେଇ ଜିନିଷ ସେ
ଅନନ୍ତ। ଆପଣଙ୍କର କିଛି ପ୍ରଶ୍ନ ଅଛି? ରଞ୍ଜିତ ପ୍ରଭୁ, ହରି ବୋଲ। ରଞ୍ଜିତ ପ୍ରଭୁ, ରଞ୍ଜିତ ପ୍ରଭୁ, ଆପଣ ଭିଡ଼ିଓ ଅନ୍ କରନ୍ତୁ। ଆପଣଙ୍କର କିଛି ପ୍ରଶ୍ନ ଅଛି ରଞ୍ଜିତ ପ୍ରଭୁ?
ସେ ଗୋଟେ କ'ଣ ପଚାରୁଥିଲେ, ସେ କ'ଣ ମୁଁ ଟଙ୍କା ଟଙ୍କା ଦେଲାଟା ମାନେ ସେ ଟଙ୍କାଟା କିଭଳି ବ୍ୟବହାର କରୁଛି? ଟଙ୍କାଟା ନେଇ ବିଡ଼ି ଟାଣିଲା କ'ଣ ହେବ ତାର ଫଳ? ଆମେ ତାର ଫଳ ଭୋଗିବା ନା, ଦାନ କେତେବେଳେ ଫଳ ଭୋଗିବା ନା। ସେ ଯଦି ସେ ଟଙ୍କାଟା ନେଇକିରି ଭଗବାନଙ୍କ ସେବାରେ ଲଗେଇଲା, ତାହେଲେ ଆମେ ତାର ଆଉ ଯେଉଁ ଖର୍ଚ୍ଚ ସେ ତାର ଆମେ ତାର ରିଆକ୍ସନ୍ ପାଇବାନି। ସିଏ ଯଦି ପାଇବାନି ତାକୁ ଦେଲେ ନା, ଦାନ କଲେ ଦାନର ଫଳ ପାଇବା ନା। ଯେଉଁ କର୍ମ କରିବେ ସବୁ କର୍ମର ଫଳ ରହିଛି ନା, ପୁଣ୍ୟ ପୁଣ୍ୟ କର୍ମ। ସିଏ ପୁଣ୍ୟ କାର୍ଯ୍ୟ କଲେ ଆମର ପୁଣ୍ୟ ହେବ, ସିଏ ପାପ କାର୍ଯ୍ୟ କଲେ ଆମ ପାପ ହେବ। ତାର ଫଳ ରହିଛି ନା, ଯେଉଁ ଭଳିଆ କର୍ମ ସେ କରିବ ଆମେ ସେ ଅନୁସାରେ ଆମେ ଦେଲେ ନା, ତାକୁ ଦାନ କଲେ ସେ ଟଙ୍କାଟା ସେ ନେଇକିରି ଇଏ କଲା। ସେଇଥିପାଇଁ ତ ଜାଣିକିରି ସେଇଭଳି ଭାବେ ଦାନଟା ଯେଉଁ କରାଯାଏ ଭଗବାନ
ହଁ ଏତେ ସମୟ ତ କ'ଣ ସତ୍ୟବନରେ କେମିତି ଦାନ କରିବ, କ'ଣ ଦାନ କରିବ ସେଇଟା ଶୁଣିଥାନ୍ତ। ତମେ ତମେ ତାଙ୍କୁ ଟଙ୍କା ଦେଇଥିଲ, ସେ ନିଶା ଖାଇଲେ ଭଗବାନ କହିବେ ଆରେ ମୁଁ ତାକୁ ଭିକାରୀ କରିଛି, ଇଏ ନିଶା ଖାଇଦେଉଛି ବୋଲି ମୁଁ ତାକୁ ପଇସା ଦେଇନି, ପୁଣି ତାକୁ ଦେଲା କି? ଯିଏ ଦେଇଛି ତାକୁ ଧରିବି, ମାନେ ତମର ଫଳଟା ଖରାପ ମିଳିବ। ତ ଦାନ ଦାନ ଯଜ୍ଞ ତପସ୍ୟା କଥା ଆଜି ପ୍ରଭୁ କହିଲେ ସବୁ ଏତେ କ'ଣ କରିବା ଉଚିତ ସବୁ ଆଉ ଥରେ ପରେ
ତ୍ୟାଗ ଭିତରେ ପାର୍ଥକ୍ୟ କ'ଣ? ତ୍ୟାଗ କ'ଣ?
ତ୍ୟାଗଟା ଏଠି କୁହାଗଲା ନା, ତ୍ୟାଗ ଆମେ ଏଟା ତ୍ୟାଗ କରିବା ଯୋଉଟାକ କାମ୍ୟାନାଂ କର୍ମଣାଂ ନ୍ୟାସଂ ସନ୍ନ୍ୟାସ କବିବିଧୁ ସର୍ବକର୍ମ ଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ। ଫଳ ତ୍ୟାଗ ଯେଉଁଟା ଆମେ ଫଳଟା ରହିଛି ଗୋଟେ କାର୍ଯ୍ୟ କରୁଛେ, ସନ୍ନ୍ୟାସ ହେଉଛି କ'ଣ ଅନାଶ ସେ ତା ଭିତରେ ଟିକେ ତଫାତ ରହିଛି। ଅନାଶ ସେ କର୍ମଫଳ ପ୍ରତି ଆଶ୍ରୟ ନ କରି କାର୍ଯ୍ୟ କରୁଛି, କିନ୍ତୁ ଏମାନେ ଯେଉଁମାନେ କର୍ମଫଳ ପ୍ରାପ୍ତ ହେଉଛନ୍ତି ସେ କର୍ମଟାକୁ ତ୍ୟାଗ କରିବା ସେଇଟା ତ୍ୟାଗ। ଜଣେ ବହୁତ ଟଙ୍କା ରୋଜଗାର କରୁଛନ୍ତି, ରୋଜଗାର କରିକିରି ସେ ଯେଉଁ ଟଙ୍କାଟାକୁ ସେ ତ୍ୟାଗ କଲେ, ଅନ୍ୟମାନଙ୍କୁ ଦେଶରେ ତ୍ୟାଗ କରାଗଲା। କିନ୍ତୁ ଯେଉଁ ଯେଉଁ କର୍ମ କରୁଛନ୍ତି, କର୍ମଫଳକୁ ଆଶ୍ରୟ ନ କରି ବା ଇଚ୍ଛା ନ କରି ଯେଉଁଟା କାର୍ଯ୍ୟ କରୁଛନ୍ତି ସେଇଟାକୁ କୁହାଯାଏ ସନ୍ନ୍ୟାସ। କର୍ମ କରିକି ତ୍ୟାଗଟାକୁ ତ୍ୟାଗ କଲା ସେଇଟା ତ୍ୟାଗୀ, ସେଇଟା ତ୍ୟାଗ କୁହାଯିବ। ଆଉ ତେଣୁ ସେ କଳିକାଳରେ ସେସବୁ ମନା କରାଯାଇଛି, ପାଞ୍ଚଟି ଜିନିଷକୁ ମନା କରାଯାଇଛି। ଯେମିତି ଏ ବ୍ରହ୍ମ ଭଗବତ ପୁରାଣରେ ଅଛନ୍ତି, ଗୋମେଧମ୍ କ'ଣ ଅଶ୍ୱମେଧମ୍ ଗୋବାଲମ୍ବେମ୍ ସନ୍ନ୍ୟାସ ବଳପୌତ୍ରିକମ୍ ଦେବରେଣ ସୁତୋତ୍ପତ୍ତି କଳୋ ପଞ୍ଚ ବିବର୍ଯ୍ୟ। କଳିଯୁଗରେ ପାଞ୍ଚଟିକୁ ବର୍ଣ୍ଣନା, ଅନ୍ୟ ଯୁଗରେ ସବୁ ଚଳୁଥିଲା, କିନ୍ତୁ କଳିଯୁଗରେ ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ଗୋବନ୍ଧ ସନ୍ନ୍ୟାସ, ସନ୍ନ୍ୟାସ ମଧ୍ୟ କଳିଯୁଗରେ ମନା କରାଯାଇଛି। ଫଳପୈତୃକମ୍, ଫଳପୈତୃକମ୍ କହିଲେ ପିତୃଶ୍ରାଦ୍ଧରେ ଯେଉଁ ମାଂସ ଅର୍ପଣ କରିବା, ଏବଂ ଦେବରଣ ସୂତ୍ର, ଯଦି ସ୍ୱାମୀ ମୃତ୍ୟୁବରଣ କଲେ ଦେବଙ୍କ ତାଙ୍କର ଭାଇଙ୍କ ସହିତ ସଙ୍ଗ କରିକିରି ପୁତ୍ର ସନ୍ତାନ ଦାହ କରିବା, ଏଇ ପାଞ୍ଚଟି ଜିନିଷ କଳିଯୁଗରେ ବହନ କରାଯାଇଛି, ବର୍ଜନ କରାଯାଇଛି ଫଳପଞ୍ଚ। ତେଣୁ ଆମେ ଯେଉଁ ସନ୍ନ୍ୟାସ ନେଉଛେ, ଇସ୍କନରେ ଯେଉଁ ଆମର ଏଇ ସନ୍ନ୍ୟାସ ବ୍ୟବସ୍ଥା କରାଯାଇଛି, ଏଇଟା ଭଗବାନଙ୍କର କଥା ପ୍ରଚାର କରିବା ପାଇଁ, କଥା ପ୍ରଚାର କରିବା ସନ୍ନ୍ୟାସ ନହେଲେ ସନ୍ନ୍ୟାସଟା କଳିଯୁଗରେ ଆଲୋ କରାଯାଇନି। ରୋଜରୀକୁ ଆସିଥିଲେ ବ୍ରଜରୀ ବାବୁ ଆଉ ଦେବକୀ ନନ୍ଦନ ବାବୁ ବମ୍ବେରୁ ଆସିଥିଲେ।
ଯେକୌଣସି ଭକ୍ତି ଆଜି ତପରେ ନୁହଁ, ଆଉ କିଛି ଭକ୍ତିର କେମିତି ଭକ୍ତି ପ୍ରାପ୍ତ ହବ ପାଇଁ ପ୍ରଶ୍ନ ଅଛି।
ଆମେ କଥା ହଉଛୁ କ'ଣ କି ଆମର ଉଦ୍ଦେଶ୍ୟ ହଉଛି କ'ଣ ନା, ସବୁବେଳେ କେମିତି ଭଗବାନ ସହିତ ଯୁକ୍ତ ହବା, ସବୁବେଳେ ଭଗବାନ ସହିତ ଯୁକ୍ତ ହବା। ତେଣୁ ଷୋଳମାଳା ପ୍ରଭୁପାଦ ମାଳା ଯେଉଁ କରିଛନ୍ତି, ତାଙ୍କ ପୂର୍ବରୁ ଚଉଷଠି ମାଳା ଥିଲା, ଚଉଷଠି ମାଳା ମାନେ କେତେ 8 ଘଣ୍ଟା 8 ଘଣ୍ଟା, ସିଏ କିନ୍ତୁ ବର୍ତ୍ତମାନ ସେଇଟା ସମ୍ଭବ ହେବନି ବୋଲି ପ୍ରଭୁପାଦ ମହାରାଜ ଷୋଳମାଳା କଲେ, 2 ଘଣ୍ଟା 2 ଘଣ୍ଟା ଅନ୍ତତଃ ପକ୍ଷେ 2 ଘଣ୍ଟା ତ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଲେ, ଆଉ ଯିଏ ଯେତେ କମ୍ ଯୁକ୍ତ ରହିବ ସେତେ କମ୍ ଇଏ ହେଲା। ଆମର ଆମର କଥା ହେଉଛି କ'ଣ କି, ଯେ ଆମର ପ୍ରକୃତିରେ ଆମେ ହେଉଛେ ଭଗବାନଙ୍କର ଅଂଶ, ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା। କିନ୍ତୁ ଆମେ ସେଇଟା ଭୁଲିକିରି ଆମେ ନିଜ ଇନ୍ଦ୍ର ତୃପ୍ତିରେ ଲାଗିଛେ, ଭଗବାନ ଭୁଲି ଯାଇଛେ। ତେଣୁ ଆସ୍ତେ ଆସ୍ତେ ଯେତେବେଳେ ଆମେ ଆସୁଛେ, ଏ ଧାରକୁ ଆସୁଛେ, ଯେଉଁମାନେ ମୁକ୍ତ ଜୀବମାନେ ଅଛନ୍ତି ସେମାନେ ସବୁବେଳେ ପାଇଁ ଭଗବାନ ସବୁ ଯୁକ୍ତ ହେଇକି ରହିଛନ୍ତି, ବଦ୍ଧ ଜୀବ କହିଲେ ସବୁବେଳେ ଭଗବାନଠାରୁ ଦୂରେଇକି ରହିଛନ୍ତି। ତେଣୁ ଆମେ ବଦ୍ଧ ଅବସ୍ଥାରୁ ମୁକ୍ତ ଅବସ୍ଥାକୁ ଆସୁଛେ, ଯେତେ ଅଧିକରୁ ଅଧିକା ଯୁକ୍ତ ହେବା ଭଗବାନଙ୍କ ସେତେ ଆମେ କରିବା, ଯେତେ କମ୍ ହେବ ସେତେ ଭଗବାନର ଦୂରେଇ ରହିବା। ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା। ଯେମିତି ଆମର ଗୋଟେ ହାତଟା, ଆମେ ଯେଉଁ ଚାହୁଁଛେ ଆମକୁ ହାତଟା ସେଇ ଅନୁସାରେ କାର୍ଯ୍ୟ କରୁଛି, ଯଦି ହାତଟା ସେଇ ଅନୁସାରେ କାର୍ଯ୍ୟ ନ କରିବ ତାହେଲେ ହାତଟା, ସେ ହାତଟା ଯେତେ କଟିଯାଉଛି ସେ ହାତଟା ଆଉ କିଛି କାର୍ଯ୍ୟ କରିପାରୁ ନାହିଁ। ସେଇଭଳି ଭାବରେ ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା, କାରଣ ଆମେ ଆମେ ହେଉଛି ଭଗବାନଙ୍କର ଅଂଶ। ତେଣୁ ଏଇ ଯେଉଁ ସେବା କରିବା, ବିଭିନ୍ନ ପ୍ରକାର ଉପାୟ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସମନ ଅର୍ଥନ ବର୍ଣ୍ଣନ ଦାସୀ ସଖ୍ୟା ଆତ୍ମନିବେଦନ, ଏ 9 ପ୍ରକାର ସେବା ରହିଛି। ତେଣୁ ଆମେ ଯେତେବେଳେ ଭଗବାନ ନାମ କୀର୍ତ୍ତନ କରୁଛେ, ଜପ କରୁଛେ, ଏ ଗୋଟେ ଭଗବାନଙ୍କ ସେବା ହେଉଛି। ଏଇଭଳି ଭାବରେ ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି, ମାନେ ଆମେ ସବୁ ଶ୍ରବଣ କରିଥିଲୁ, ସେଥିପାଇଁ ଆଜି ଆମେ କୀର୍ତ୍ତନ କରିପାରୁଛେ। ତେଣୁ ଯଦି ଆମେ ଶ୍ରବଣ କରିନଥାନ୍ତୁ ଆଜି ଆମେ କଥା କହିପାରିନଥାନ୍ତୁ। ସେଥିପାଇଁ ଆଗ ହେଉଛି ଶ୍ରବଣ, ଶ୍ରବଣ କଲା ପରେ ଜଣେ ଏଇସବୁ ଜାଣିଲା ପରେ ମହାପ୍ରଭୁ କହିଛନ୍ତି ସମସ୍ତେ ଭାରତବର୍ଷରୁ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ନିଜ ଜନ୍ମକୁ ସାର୍ଥକ କରିକିରି ଭଗବାନ କଥା ପ୍ରଚାର କର। ଭାରତ ଭୂମି ଯେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର, ଉପକାର କରିବା କିଭଳି କରିବା ନା ଯାହାର ଦେଖ ତାର ଏକ କୃଷ୍ଣ ଉପଦେଶ, ଯାହାକୁ ଦେଖିବା ତାଙ୍କୁ ଭଗବାନ କଥା କହିବା। ତେଣୁ ଭଗବାନ କଥା ଶୁଣିଲେ ସିନା ଆମେ ତାଙ୍କ କଥା କହିପାରିବା, ଯଦି ନ ଶୁଣିବା ଆଉ କ'ଣ କହିବା ଭଗବାନ କଥା, ଜାଣିନେ ଆମେ ନିଜେ ଜାଣିନେ ଆଉ କ'ଣ କହିବୁ ଭଗବାନ ବିଷୟରେ। ଆରମ୍ଭରୁ ଶ୍ରବଣ ଜପ କରିବା ମୋତେ ଆମେ ଯେତେବେଳେ ଭଗବାନ ନାମ ଜପ କରୁଛେ କୁହାଯାଇଛି, ଭଗବାନ ନାମ ଜପରେ ବର୍ଣ୍ଣନା କରାଯାଇଛି, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଆମେ ଯେତେବେଳେ ନାମ ଜପ କରୁଛେ ସେ ସୁକୁଟି ଅଛନ୍ତି କ'ଣ ଯେ ଭଗବାନ କ'ଣ ଆମକୁ ଆମ ବିଷୟରେ ଚିନ୍ତା କରୁଛନ୍ତି, ଆମେ ଯେତେବେଳେ ଭଗବାନ ବିଷୟରେ ଚିନ୍ତା କରୁଛେ ଭଗବାନ ଆମ ବିଷୟରେ ଚିନ୍ତା କରୁଛନ୍ତି। କ'ଣ ଚିନ୍ତା କରୁଛନ୍ତି ନା କ'ଣ ମଦି ଓ ୟମ୍ ଇଏ ହେଉଛନ୍ତି ମୋର ବ୍ୟକ୍ତି, ମୟା ସର୍ବତ ରକ୍ଷଣମ୍ ଇତି ମୋ ଦ୍ୱାରା ଇଏ ପୂର୍ଣ୍ଣ ଭାବରେ ସୁରକ୍ଷିତ ମୁଁ ତାକୁ ରକ୍ଷା କରିବି। ଏଇଭଳି ଭାବରେ ନାମ ଚାରକ ପୁରୁଷଂ ବିଷ୍ଣୁର ମତି ଭବତୀ, ଯିଏ ଭଗବାନ ନାମ ଉଚ୍ଚାରଣ କରୁଛନ୍ତି ବିଷ୍ଣୁ ଏଇଭଳି ଭାବରେ ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଷଷ୍ଠ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଏଇଟା ବିଷ୍ଣୁ ଦୂତମାନେ କହିଛନ୍ତି, ଏସବୁ ଗୋଟେ ଅଛନ୍ତି ଭଗବାନ ତାଙ୍କ ବିଷୟରେ ସ୍ମରଣ କରୁ। ମଦି ଭୟମ୍ ଇଏ ହେଉଛନ୍ତି ମୋର ବ୍ୟକ୍ତି, ମୟା ସର୍ବତ ରକ୍ଷଣମ୍ ଇଏ ମୋ ଦ୍ୱାରା ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବେ, ମୁଁ ତାଙ୍କୁ ରକ୍ଷା କରିବି। ଏଇଭଳି ଭାବରେ ଭଗବାନ ଯେଉଁ ନାମଚାରକ ପୁରୁଷଙ୍କ ପ୍ରତି ତା ବିଷୟାମତି ସ୍ୱକୁଟି ଅଛନ୍ତି, ତାଙ୍କ ବିଷୟରେ ଭଗବାନ ମୋତେ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛୁ ଭଗବାନ ଆମେ ସେ ଚିନ୍ତା କରୁଛନ୍ତି, ଏମିତି ଭଗବାନ ଆମକୁ ଚିନ୍ତା କରୁନାହାନ୍ତି ଆମେ ଖାଲି ଭଗବାନଙ୍କୁ ଚିନ୍ତା କରୁଛେ, ଏଇଟା ଉଭୟ ନା କଥା ସେତେବେଳେ ସେମାନେ ତାଙ୍କ ଭାଷାରେ କହିଛନ୍ତି। ଏଇଟା ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସ୍ୱକୁଟି ଅଛନ୍ତି ସର୍ବିଷାମତି ଭଗବତା ଇଦମେବ ସୁନିଶ୍ଚିତମ୍ ନାମ ବ୍ୟାହରଣ ବିଷ୍ଣୁ ଯତ୍ତତ୍ ବିଷୟାମତି ସର୍ବେଷାମ ଭଗବତାମ୍, ଯେତେ ପାପୀ ବ୍ୟକ୍ତି ଅଛନ୍ତି ଇଦମେବ ସୁନିଶ୍ଚିତମ୍ ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ। କ'ଣ ନା ନାମ ବ୍ୟାହରଣ ବିଷ୍ଣୁ ଭଗବାନଙ୍କ ନାମ ଯଦି ଉଚ୍ଚାରଣ କରିବା ଯତ୍ତତ୍ ବିଷୟାମତି ତାଙ୍କ ବିଷୟରେ ଭଗବାନଙ୍କ ଚିନ୍ତା ଆସିବ। ଆମେ ଯଦି ଭଗବାନ ଚିନ୍ତା କରୁଛେ ଭଗବାନ ଆମ ବିଷୟରେ ଚିନ୍ତା କରୁଛନ୍ତି କେମିତି ମୁଁ ଆମକୁ ରକ୍ଷା କରିବି, ଇଏ ମୋର ବ୍ୟକ୍ତି, ଏଇଭଳି ସିଦ୍ଧସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି। ଧ୍ୟାନଟା ହେଉଛି ସତ୍ୟଯୁଗର ଉପାୟ, ସତ୍ୟଯୁଗରେ ଲୋକମାନେ ଧ୍ୟାନ କରୁଥିଲେ, କଳିଯୁଗରେ ଜଣେ ଧ୍ୟାନ କରିପାରିବ ନାହିଁ। ଏ ଧ୍ୟାନ କଲେ ମଧ୍ୟ ଧ୍ୟାନ କଲେ ମଧ୍ୟ ଆମେ ଆମେ ଜାଣିବା ନା, ଏଇଟା ଆମର 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 ହେଉଛି କ'ଣ କି ଆମେ ସବୁବେଳେ ପାଇଁ ଭଗବାନ ଚିନ୍ତା କରିବା କଥା। ଯେମିତି ରାମାଚାର୍ଯ୍ୟ ଜଣେ ରହିଥିଲେ ଆଚାର୍ଯ୍ୟ ଠାକୁର ହରିଦାସ ଠାକୁର, ସେ 24 ଘଣ୍ଟା ନାମ କରୁଥିଲେ ଭଗବାନଙ୍କର, କିନ୍ତୁ ଆମେ ତ ସେସବୁ କରିପାରିବା ନାହିଁ, ତେଣୁ ମିନିମମ୍ 2 ଘଣ୍ଟା ରଖାହେଇଛି, ମିନିମମ୍ 2 ଘଣ୍ଟା ରଖାହେଇଛି ଷୋଳମାଳା ଜପ କରିବା ପାଇଁ। ତେଣୁ ଆମେ କେମିତି ଜାଣିବା ଆମେ କେତେ ସମୟ କଲେ ପ୍ରକାର ଧ୍ୟାନ କଲେ କି ନାହିଁ, ଆମେ ସବୁବେଳେ ଧ୍ୟାନଟା ଯେତେବେଳେ ଦ୍ୱାପର ଯୁଗର ଅନ୍ତିମରେ ଭଗବାନ କହୁଥିଲେ ଧ୍ୟାନ ବିଷୟ ଷଷ୍ଠ ଅଧ୍ୟାୟରେ ଅର୍ଜୁନ କହିଲେ ପ୍ରଭୁ ଆପଣ ଯେଉଁ ଧ୍ୟାନ କଥା କହୁଛନ୍ତି ମୁଁ ଦେଖିପାରୁ ନାହିଁ, ଚଞ୍ଚଳ ହିଁ ମନ କୃଷ୍ଣ ବଳ ପ୍ରମାଦି ବଳ ଦୃଢ଼, ଏଭଳି ଚଞ୍ଚଳ ରହିପାରିବ ନାହିଁ, ସ୍ଥିର ରହିପାରିବ ନାହିଁ। ଯଦି ବାୟୁକୁ ନିୟନ୍ତ୍ରଣ କରିବାକୁ ଦୁଷ୍କର ସେହିଭଳି ଭାବରେ ମନକୁ ନିୟନ୍ତ୍ରଣ କରିବା ଦୁଷ୍କର। ତେଣୁ ଅର୍ଜୁନ ଯିଏକି ଦ୍ୱାପର ଯୁଗରେ ସବୁ ପ୍ରକାର ସୁବିଧା ଥିଲା ସେ ସମୟରେ ଭଗବାନ ଭକ୍ତ, ସିଏ ଏଇଭଳି ଭାବରେ କହୁଛନ୍ତି। ତେଣୁ ଆମେ ବର୍ତ୍ତମାନ କଳିଯୁଗରେ ଆସ୍ତେ ଆସ୍ତେ ସବୁକିଛି ଇଏ ହେଇଯାଉଛି, ଡିଟେରିଓରେଟ୍ କରୁଛି, ତେଣୁ ଆମେ କେମିତି ଚିନ୍ତା କରିବା ଯେ ମନଟାକୁ ଏଭଳି ରଖିପାରିବ, ମନକୁ ରଖିବାଟା ଏତେ ସହଜ ନୁହେଁ, ଏଇଟା ଆମକୁ ସାହାଯ୍ୟ କରିବ ନା, ଚପ ମାଳା ରହିଛ ନା, ହଁ ଗୋଟିଏ ମାଳା ଏସବୁ ଆମକୁ ସାହାଯ୍ୟ କରିବ। କାୟ ମନ ବାକ୍ୟ ତିନୋଟି ଜିନିଷ ରହିଛି, ଆମେ ଖାଲି ଧ୍ୟାନ କରିବା ମାନେ ମନରେ ଧ୍ୟାନ କରିବେ, ଧ୍ୟାନ କରିବା ଶରୀର ଦ୍ୱାରା କ'ଣ କରିବା, ଆଉ ବଚନ ଦ୍ୱାରା କ'ଣ କରିବା, ସ୍ୱର ଦ୍ୱାରା ଆଉ କ'ଣ କାର୍ଯ୍ୟ କରିଥାଇପାରନ୍ତା, ଏସବୁ ଜିନିଷ ରହିଛି। କିନ୍ତୁ ଯେତେବେଳେ ଧ୍ୟାନ କରୁଛେ ଶରୀର ଦ୍ୱାରା ଜପ କରାଯାଉଛି, ଏକ ଦୁଇ ତିନି ଚାରି କରିକି ହେଲା, 108 ହେଇଗଲା। ମନରେ ଭଗବାନ ଚିନ୍ତା କରୁଛେ ଆଉ ଜିଭାରେ ଭଗବାନଙ୍କ ନାମ ନେଉଛେ, ସ୍ମରଣ କରୁଛେ। କାୟ ମନ ବାକ୍ୟ ତିନି ଭାବରେ ପୂର୍ଣ୍ଣ ଭାବରେ ଭଗବାନଙ୍କର ସହିତ ଯୁକ୍ତ ଆମେ ହେଉଛେ, ଭଗବାନ ନାମ ଜପ କରିବା। ତାପରେ କଳିଯୁଗରେ ଏଇଟା ହେଉଛି କ'ଣ, କଳିଯୁଗରେ ଏଇଟା ହେଉଛି ମନ୍ତ୍ର। ବିଭିନ୍ନ ଯୁଗରେ ବିଭିନ୍ନ ମନ୍ତ୍ର ସବୁ ଥିଲା। କଳିଯୁଗରେ ତାରକ ବ୍ରହ୍ମ ମନ୍ତ୍ର ବି କୁହାଯାଉଛି, ତାରକ ବ୍ରହ୍ମ ମନ୍ତ୍ର। ଏଇ ମନ୍ତ୍ର କଳିଯୁଗରେ ସମସ୍ତେ ଜପ କରିବା କଥା। ଏଇ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଜପୁଛେ, ଏଇଟା ହେଉଛି କଳିଯୁଗର ତାରକ ମନ୍ତ୍ର ଜପ କରିବା କଥା। ତେଣୁ ଆମେ ଯେତେବେଳେ ଦୀକ୍ଷା ଗ୍ରହଣ କରୁଛେ, ସେତେବେଳେ ଗୁରୁ କହୁଛନ୍ତି ତୁମେ ଷୋଳମାଳା ଜପ କରିବ। ତେଣୁ ଆମେ ଯଦି ମନକୁ ଇଏ ନ କରି କହିବା, ତାହେଲେ କେମିତି ଆମେ ଇଏ କରିପାରିବା, ଆମେ କେତେ ମାଳା ଜପ କଲେ କେମିତି ଜାଣିପାରିବା। ଆମର ଆଚାର୍ଯ୍ୟମାନେ ସବୁ କରିଯାଇଛନ୍ତି, ସଂଖ୍ୟା ପୂର୍ବକ ନାମ ଗାନ ନଦୀବି, ଖାଲି ଯେ ଜପ କରୁଥିଲେ ତାହା ନୁହଁ, ଗୋଟିଏ ମାଳ ସରିଲା ମାନେ ସେ ସବୁ ବୈଷ୍ଣବମାନଙ୍କୁ ସବୁ ପ୍ରଣାମ କରୁଥିଲେ, ନଦୀବି ପ୍ରଣାମ କରୁଥିଲେ ତାଙ୍କୁ, ତାଙ୍କ କୃପା। ଆମେ ନିଜ ଇଚ୍ଛା ନିଜ ଚେଷ୍ଟାରେ କିଛି କରିପାରିବା ନାହିଁ, ବହୁତ ପ୍ରକାର ଅସୁବିଧା। ଆମେ ଆମେ କହୁ ଅନାଦିକାଳରୁ ଆମେ ଏଇ ଭଗବାନ ବୁଲିକିରି ଏଇ ବୌଦ୍ଧିକ ଜଗତ ରହିଛେ, ଆଉ କେମିତି ଆମେ ଏତେ ଶୁଦ୍ଧ ହେଇଯିବା ଯେ ଏକାଥରକେ ସବୁ ଇଏ କରି। ଭଗବାନ କୃପା, ତାଙ୍କର ଭକ୍ତମାନଙ୍କ କୃପା, ଏଇସବୁ ମାଧ୍ୟମରେ ଆମେ ଉନ୍ନତି କରିବା। ଆମେ ନିଜ ଚେଷ୍ଟାରେ କରିପାରିବା, ଆମେ କେଉଁ ଅନାଦିକାଳ ରହିଛି, ସଂସ୍କାର ରହିଛି, ଭଗବାନଙ୍କୁ ଆମେ ଭୁଲି ଯାଇଛେ। ତେଣୁ ଏଇସବୁ ମାଧ୍ୟମରେ ତାଙ୍କ କୃପା ବିକ୍ରିୟା କରିବା, ଭଗବାନ କୃପା ସହିତ ଭଗବାନ ଭକ୍ତମାନଙ୍କ କୃପା ବିକ୍ରିୟା କରିବା, ତାଙ୍କ କୃପାରେ ଆମେ ଉନ୍ନତି କରିପାରିବା, ଲାଭ କରିପାରିବା। ଆମେ ନିଜ ଚେଷ୍ଟାରେ କ'ଣ କରିପାରିବା, ସବୁ କିଛି କରିହେବ ନାହିଁ। ଭଗବାନ କହିଲେ ନା ସେଟା, ଯତ ଯତ ନିଶ୍ଚଳ ମନ ଚଞ୍ଚଳ ଅସ୍ଥିରମ ତତ ତତ୍ ନିୟମିତ ନିୟମି ବସଙ୍ଗ ନାହିଁ, ମନଟା ଚାଲିଯାଉଥିବ, ପୁଣି ଆଣିବାକୁ ପଡ଼ିବ ଭଗବାନ ପାଦ ପଦ୍ମରେ, ଭଗବାନଙ୍କ ଲୀଳା ସବୁ ରହିଛି, ସବୁ ଚିନ୍ତା କରିବା କଥା। ଭଗବାନଙ୍କ ଯଦି ନାମ ନେଉଛେ ଏଇଭଳି ଭାବରେ, ନାମର ଏଇ ଭାବଟା ହେଉଛି କ'ଣ ନା, ପ୍ରଭୁ ମୁଁ ଆପଣଙ୍କ ସେବାରେ ନିଯୁକ୍ତ କେମିତି ହେବି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଯେଉଁ ଉଚ୍ଚାରଣ କରିବା ଏଇ ସ୍ୱର ଶବ୍ଦକୁ ଶୁଣିବା, ପ୍ରଭୁପାଦ ମହାରାଜ କହନ୍ତି ଶବ୍ଦକୁ ଶୁଣିବା, ଆଉ ଭାବଟା କ'ଣ ହେବ ନା, ହରେ ହରେ କହିଲେ ଭଗବାନଙ୍କର ଶକ୍ତି ହେଉଛନ୍ତି ହରା ରାଧାରାଣୀ, ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି, ରାଧାରାଣୀଙ୍କୁ କୃପା ପ୍ରାର୍ଥନା କରିବା, ରାଧାରାଣୀ ଆପଣ କୃପା କରିକିରି ରାମ କୃଷ୍ଣ ତାଙ୍କର ସେବାରେ ମୋତେ ନିଯୁକ୍ତ କରନ୍ତୁ, ଏଇ ଭାବଟା ରହିବ। ଜପ କଲ ମନ୍ତ୍ର ଜପ କଲା ମାନେ ଏଇ ଭାବଟି ରହିବ, ଏଇ ଭାବରେ ଭଗବାନ ପ୍ରାର୍ଥନା କରିବା, କୃପା ପ୍ରାର୍ଥନା କରିବା, ତାଙ୍କ ସହିତ ଯୁକ୍ତ ହେବା, ତାଙ୍କ ସେବାରେ ଯୁକ୍ତ ହେବା ପାଇଁ ଆମେ କରିବା, ତଥାପି ମନ ଚାଲିଯିବ, କିନ୍ତୁ ପୁଣି ଆଣିବାକୁ ପଡ଼ିବ ମନକୁ, ଏଇଟା ପ୍ରାକ୍ଟିସ୍ ପ୍ରାକ୍ଟିସ୍, ସେଥିପାଇଁ ଦୁଇ ଘଣ୍ଟା ଏଇଟା ପ୍ରାକ୍ଟିସ୍ କରିବାକୁ ପଡ଼ୁଛି, ସବୁବେଳେ ମନଟାକୁ ପୁଣି ଭଗବାନ ପାଖରେ ଲଗେଇବାକୁ ପଡ଼ୁଛି। ଭଗବାନଙ୍କୁ ବିଭିନ୍ନ ଲୀଳା ସବୁ ରହିଛି, ଏଭଳି ଭାବରେ ଲୀଳା ସେ କରୁଥିଲେ, ଏସବୁ କରିଥିଲେ, ସେସବୁ ଚିନ୍ତା କରିବା, ଭଗବାନଙ୍କର ଲୀଳା ଇତ୍ୟାଦି ସ୍ମରଣ କରିବା, ଅନ୍ୟ କଥା ସବୁ ସେ ଆସିଯିବ ନା, ସାଙ୍ଗେ ସାଙ୍ଗେ ଜପ ଆରମ୍ଭ ହୋଇଗଲାଣି, ମନଟାକୁ କୁଆଡ଼େ କୁଆଡ଼େ ଚାଲିବ। ତେଣୁ ଭଗବାନଙ୍କର ଲୀଳାକୁ ଆମେ ସ୍ମରଣରେ ଲଗେଇବାକୁ ପଡ଼ିବ, ମାନେ ଏଇଭଳି ଭାବରେ ଆଜିର ଭଗବାନ ଲୀଳା ସବୁ ହେଇଥିଲା, ଏସବୁ ହେଇଥିଲା, ସେ ହେଇଥିଲା, ବିଭିନ୍ନ ପ୍ରକାର ଶାସ୍ତ୍ରୀ ଭଗବତ ଗୀତାରେ ସବୁ ଜ୍ଞାନ ସବୁ ଦେଇଛନ୍ତି, ଭଗବାନ ସବୁ ଦେଇଛନ୍ତି, ସେଟାକୁ ସ୍ମରଣ କରିବା। ଆଜିର ଶ୍ଳୋକରେ ଯେଉଁ ରହିଛି ଭଗବାନ ଏଇଭଳି ଭାବରେ କହିଛନ୍ତି, ତେଣୁ ଇଏ ଯଦି ଆମେ ଭଗବାନଙ୍କୁ ଆମେ ସେ ମନଟା ସବୁବେଳେ ପଳେଇଯିବ, କାରଣ ଆମେ ତ ଅନାଦିକାଳରୁ ଭଗବାନଙ୍କ ଠାରୁ ଭୁଲି ଯାଇଛେ, ଆଉ ମନଟା କେମିତି ଆସିବ, ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲୁଛେ। ତେଣୁ ଆମର ସୌଭାଗ୍ୟ ଉଦୟ ହେଲା, ଆଜି ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ସବୁ ପ୍ରକାର ସୁବିଧା ହେଲା, ସୁବିଧା ଏସବୁ ବ୍ୟବସ୍ଥା କରାଗଲା। ଆମର ସୁକାନ୍ତ ପ୍ରଭୁ ଯଦି ଭକ୍ତ ନ ହେଇଥାନ୍ତେ, ଆପଣମାନେ ଯେଉଁ ବିଭିନ୍ନ ପ୍ରକାର ଭୁବନେଶ୍ୱରରେ କେତେ ସବୁ ଲୋକ ସବୁ ଅଛି, ଚାକିରି କରିଛନ୍ତି, କେତେଜଣ ଏସବୁ ଗୀତା ପାଠ କରୁଛନ୍ତି ବା ଇଏ କରୁଛନ୍ତି, ସେମାନେ କେତେ କ'ଣ କରୁଛନ୍ତି, ଏଇଟା ଆପଣଙ୍କ ସୌଭାଗ୍ୟ ଯେ ଆମେ ବହୁ କ'ଣ ଯେଉଁ କୁହାଯାଇଛି ଚୈତନ୍ୟ ଚରିତ୍ରଙ୍କୁ କୁହାଯାଇଛି, ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତି କୋନ ଭାଗ୍ୟବାନ ଜୀବ, ବ୍ରହ୍ମାଣ୍ଡର ଗୁରୁ ଗୁରୁ ଚାଲୁଛନ୍ତି, ସମସ୍ତେ ଗୁରୁ ଗୁରୁ ଚାଲୁଛନ୍ତି, ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଗୁରୁଙ୍କର କୃଷ୍ଣଙ୍କର କୃପା ପାଇକିରି ଏ ଭକ୍ତିଲତାକୁ ପ୍ରାପ୍ତ ହୁଅନ୍ତି। ଆପଣମାନେ ପ୍ରସାଦ ପାଉଛନ୍ତି, ଭଗବାନ କଥା ଶ୍ରବଣ କରୁଛନ୍ତି, ଏସବୁ କରୁଛନ୍ତି, ଏଇଟା ବହୁତ ଭାଗ୍ୟ, ବହୁତ ବଡ଼ ଭାଗ୍ୟ। ଆମର ସମସ୍ତଙ୍କ ଭାଗ୍ୟ ଆସିବ ନାହିଁ। ସୁକାନ୍ତ ପ୍ରଭୁ ଯଦି ଆଜି ଏ ଧାରାକୁ ନ ଆସିଥାନ୍ତେ ତାହେଲେ ଆପଣମାନେ କ'ଣ ଆଉ ଭକ୍ତି କ'ଣ କରିଥାନ୍ତେ? କିଛି ଟି ଭି ଦେଖିଥାନ୍ତେ? ଏସବୁ କ'ଣ ଲୋକ ଅନୁବର୍ତ୍ତମାନ ଭୁବନେଶ୍ୱର ଯେତେ ଲୋକ ଅଛନ୍ତି କିଏ କ'ଣ ଭଗବାନ କଥା କେତେ ଜଣ ଚିନ୍ତା କରୁଛନ୍ତି? ତେଣୁ ଏଇଟା ଗୋଟେ ବଡ଼ ଭାଗ୍ୟ, ବଡ଼ ଭାଗ୍ୟ ଥିବାରୁ ଏଇଭଳି ଭାବେ ଏସବୁ ସତ୍ସଙ୍ଗ, ସତ୍ସଙ୍ଗଟା ହେଉଛି ବହୁତ ଦୁର୍ଲଭ। ଏମିତିକି ସ୍ୱର୍ଗ ବା ଅପବର୍ଗ ବା ବୈକୁଣ୍ଠ ଧାମ ମଧ୍ୟ ଯିବାଟା ମଧ୍ୟ ତା ସହିତ ସମାନ ନୁହଁ। ଏସବୁ ଦୁଇ ଥର କୁହାଯାଇଛି ଭାଗବତରେ। କ'ଣ କୁହାଗଲା? ତୁଳେୟାମ ଲବେନା ଅପି ନ ସ୍ୱର୍ଗଂ ନ ପୁନର୍ଭବଂ ଭଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତାନା କିମୁତା ଶିଷ। ଗୋଟିଏ ଲବ, ଗୋଟିଏ ଲବ କହିଲେ ସେକେଣ୍ଡରୁ ଆହୁରି କମ୍, ଏଗାର ଭାଗରୁ ଭାଗକୁ ଗୋଟେ ଲବ ବୋଲି କୁହାଯାଏ। ଏତିକି ଜଣେ ସାଧୁ ସଂଗ କରିଛି ମାନେ ତା ସହିତ ସ୍ୱର୍ଗ ମଧ୍ୟ ସମାନ ହେଇପାରିବ ନାହିଁ, ଆଉ ଭୌତିକ ଜଗତ ମୁକ୍ତି ମଧ୍ୟ ସମାନ ହେଇପାରିବ ନାହିଁ। ତେଣୁ ଭୌତିକ ଜଗତରେ ଏ ସାଧୁ ସଂଗ ଛଡ଼ା ଆଉ କିଛି ବଡ଼ ଆଶିଷ ନାହିଁ। ଏଇଟା ସନକ ଋଷି ସୁତ ଗୋସ୍ୱାମୀ କହୁଛନ୍ତି, ଆଉ ପଚେତା ମାନେ ଭଗବାନ ନିଜ ଭଗବାନ ମଧ୍ୟ କହିଛନ୍ତି। ଏ ଶ୍ଳୋକ ଦୁଇ ଥର କୁହାଯାଇଛି, ପ୍ରଥମ ସ୍କନ୍ଧରେ ଏବଂ ଚତୁର୍ଥ ସ୍କନ୍ଧରେ। ସତ୍ସଙ୍ଗ ଆଜିର ଏ ସତ୍ସଙ୍ଗ ଯେଉଁ ହେଲା ଏଇଟା ବହୁତ ଦୁର୍ଲଭ ସତ୍ସଙ୍ଗ, ଭାରି ସବୁଆଡ଼େ ଅସତ୍ସଙ୍ଗ ଚାଲିଛି। ଅସତ୍ସଙ୍ଗରେ ସବୁ ପ୍ରକାର ସବୁ ପାପ କାମ ସବୁ କରୁଛନ୍ତି। ସତ୍ସଙ୍ଗରେ ଆମେ ଜାଣୁଛେ ଏଥିରୁ ଦୂରେଇ ରହିବା, ଆମେ ଚେଷ୍ଟା କରୁଛେ ସତ୍ସଙ୍ଗ, ଏଇଟା ଆମକୁ ସାହାଯ୍ୟ କରୁଛେ।
ଅନଲାଇନ୍ରେ ଜପ ହେଉଛି ସାଢ଼େ ସାତଟା ରୁ ଆଠଟା, ଯେଉଁମାନେ ଜପ କରିବା ପାଇଁ ଟିକେ ଅଛନ୍ତି ସୁକାନ୍ତ କଣ୍ଡାର ବୁଲିବେ, ସେମାନେ ଟାଇମ୍ ସାଢ଼େ ସାତଟା ଆମେ ଜପ ସହିତ ବେଶୀ ଜପ କରିପାରିବେ କରୁଛନ୍ତି। ଆଉ ଯେଉଁମାନେ ଇଣ୍ଟରେଷ୍ଟ ଅଛନ୍ତି ଆମର ଏ ଅନଲାଇନ୍ କ୍ଲାସ୍ ଖେଳାଇବେ ସାଢ଼େ ସାତଟାରୁ ସାଢ଼େ ଆଠଟା ବି ହେଉଛି, ଭଲ ବୁଲି କରିପାରିବେ, ଆମେ ସେମିତି ଜଏନ୍ କରିପାରିବେ।
ସେଇଟା
ଏଇ ପ୍ରଶ୍ନଟା ବହୁତ ସମୟ ପ୍ରଶ୍ନ ଯାଏ ପ୍ରଭୁପାଦ ମହାରାଜ ମୋତେ ବହୁତ ଘର କୁହା ହେଇଛି। ପ୍ରଭୁପାଦ ମହାରାଜ ଏ ଉତ୍ତରଟି ଦିଅନ୍ତି ଯେ ଆମେ